ଏକମାତ୍ର ଭଗବାନ କୃଷ୍ଣ ରହିଛନ୍ତି, ମୋର ଏକମାତ୍ର ଆଶ୍ରୟ, ମୋର କୌଣସି ଧନ ସମ୍ପତ୍ତି ନାହିଁ, ମୁଁ କାହା ଉପରେ ଆଶ୍ରୟ ଗ୍ରହଣ କରିପାରିବି ନାହିଁ, ମୋର ଏ ସଂସାରରେ କିଛି ନାହିଁ, କେହି ନାହାନ୍ତି। ତେଣୁ ସେ ବ୍ୟକ୍ତି ସର୍ବାନ୍ତକରଣରେ ଭଗବାନ କୃଷ୍ଣଙ୍କର ଚରଣରେ ଆଶ୍ରୟ ଗ୍ରହଣ କରିପାରିବ ଏବଂ ସେପରି ବ୍ୟକ୍ତିମାନଙ୍କର ଭଗବାନ ଗୋଚରୀଭୂତ ହୋଇଥାନ୍ତି। ତେଣୁ ଭଗବାନ ହେଉଛନ୍ତି ସେଥିପାଇଁ ଦୀନନାଥ, ଯେଉଁମାନେ ଅତି ଦୀନ, ଦରିଦ୍ର, ଦୟା, ଅକିଞ୍ଚନ, ସେମାନଙ୍କର ସେ ହେଉଛନ୍ତି ପ୍ରଭୁ, ତାଙ୍କ ପ୍ରତି ସେ କୃପା ଦୃଷ୍ଟି ପ୍ରଦର୍ଶନ କରିଥାନ୍ତି। ତେଣୁ ଅଦିତି ପ୍ରାର୍ଥନା କରି କହୁଛନ୍ତି, ହେ ପ୍ରଭୁ, ହେ ଦୀନନାଥ, ମୁଁ ଅତ୍ୟନ୍ତ ଅକିଞ୍ଚନ, ମୋର ଏଠାରେ କେହି ଆଶ୍ରୟ ନାହାନ୍ତି, ଆପଣ ହେଉଛନ୍ତି ମୋର ଏକମାତ୍ର ଆଶ୍ରୟ, ତେଣୁ ଆପଣ କୃପା କରି ଆମମାନଙ୍କ ଉପରେ କୃପା ଦୃଷ୍ଟି ବର୍ଷଣ କରନ୍ତୁ, ଆମକୁ ଏହି ବିପଦରୁ ରକ୍ଷା କରନ୍ତୁ। ଏହିପରି ଭାବରେ ଅଦିତି ଭଗବାନଙ୍କର ପ୍ରାର୍ଥନା କରୁଛନ୍ତି। ତେବେ ଆଜି ସମୟ ହୋଇଯାଇଛି, ତେଣୁ ଆମେ ଭଗବାନଙ୍କର ଏହି ଦିବ୍ୟ କଥାକୁ ଏଇଠାରେ କିପରି ଭାବରେ ଅଦିତି ଭଗବାନଙ୍କୁ ସଚକ୍ଷୁରେ ଦର୍ଶନ କରି ତାଙ୍କୁ ସ୍ତୁତି କରୁଛନ୍ତି। ତେଣୁ ଗତକାଲି ଆମେ ଅଦିତିଙ୍କର ସ୍ତୁତି ଶ୍ରବଣ କରୁଥିଲେ, ସେହି ସ୍ତୁତି ଅଦିତି କହୁଛନ୍ତି, ଆୟୁ ପରଂ ବପୁର ଅଭିଷ୍ଟମ ଅତୁଲ ଲକ୍ଷ୍ମୀ ଦୈଭ ରସା ସକାଳ ଯୋଗ ଗୁଣା ଶ୍ରୀବାର୍ଗ। ଅଦିତି କହୁଛନ୍ତି ଯେ ହେ ପ୍ରଭୁ, ଯେ ଆପଣଙ୍କୁ ସନ୍ତୁଷ୍ଟ କରୁଛି, ଅର୍ଥାତ୍ ଜ୍ଞାନଂ ଯେ କେବଳ ଅନନ୍ତଂ ଭବନ୍ତି ତୁଷ୍ଟାତ୍ ତତ୍ତ୍ୱ ନୃଢ଼ଂ କିମୁ ସପତ୍ନ ଜୟା ଦରାସି। ଯେ ହେ ପ୍ରଭୁ, ଯଦି କେହି ଆପଣଙ୍କୁ ସନ୍ତୁଷ୍ଟ କରେ ତାହେଲେ ସେ ଆୟୁ ପରମ, ଅର୍ଥାତ୍ ସେ ପରମ ଜୀବ, ଏ ସଂସାରରେ ସର୍ବୋତ୍ତ ଜୀବ, ପ୍ରଥମ ଜୀବ ହେଉଛନ୍ତି ବ୍ରହ୍ମା, ଯିଏକି ସତ୍ୟଲୋକରେ ନିବାସ କରୁଛନ୍ତି। ତେଣୁ ଜଣେ ବ୍ୟକ୍ତି ଆପଣଙ୍କୁ ସନ୍ତୁଷ୍ଟ କଲେ ସେ ପରମ ଆୟୁ, ପରମ ଆୟୁକୁ ପ୍ରାପ୍ତ ହୋଇପାରେ, ଅର୍ଥାତ୍ ବ୍ରହ୍ମାଙ୍କର ଆୟୁକୁ ମଧ୍ୟ ପ୍ରାପ୍ତ ହୋଇପାରେ, ଦୀର୍ଘଜୀବୀ ହୋଇପାରେ, ଯେକୌଣସି ଜୀବ ମଧ୍ୟ ବ୍ରହ୍ମାଙ୍କର ପଦକୁ ଗ୍ରହଣ କରିପାରେ ଭଗବତ କୃପା ଦ୍ୱାରା। ଅବଶ୍ୟ ଶାସ୍ତ୍ରରେ ବର୍ଣ୍ଣନା ରହିଛି, ଏକଶହ ଜନ୍ମ ଧରି ଯଦି କେହି ପୂର୍ଣ୍ଣ ମାତ୍ରାରେ ବର୍ଣ୍ଣାଶ୍ରମ ଧର୍ମ ପାଳନ କରିଥିବେ ତାହେଲେ ସେ ବ୍ରହ୍ମ ପଦକୁ ପ୍ରାପ୍ତ ହୋଇପାରିବେ। ତେଣୁ ଯେକୌଣସି ଜୀବ ମଧ୍ୟ ବ୍ରହ୍ମପଦକୁ ପ୍ରାପ୍ତ ହୋଇପାରେ। ତେଣୁ ଅଦିତି କହୁଛନ୍ତି, ହେ ପ୍ରଭୁ, ଆପଣଙ୍କର କୃପା ହେଲେ, ଆପଣଙ୍କର କୃପା ପ୍ରାପ୍ତ ହେଲେ, ଆପଣଙ୍କୁ ସନ୍ତୁଷ୍ଟ କଲେ ବ୍ୟକ୍ତି ବ୍ରହ୍ମାଙ୍କର ଆୟୁକୁ ମଧ୍ୟ ପ୍ରାପ୍ତ ହୋଇପାରେ, ଅର୍ଥାତ୍ ଦୀର୍ଘଜୀବୀ ହୋଇପାରେ। ବପୁର ଅଭିଷ୍ଟମ ଦୋ ଭୂ ରତାହା, ଏ ତ୍ରିଲୋକରେ ଅର୍ଥାତ୍ ସ୍ୱର୍ଗ, ମର୍ତ୍ତ ଏବଂ ପାତାଳ, ଏହି ତ୍ରିଲୋକରେ ବ୍ୟକ୍ତି ନିଜର ଅଭିଷ୍ଟ ଅନୁଯାୟୀ, ଇଚ୍ଛା ଅନୁଯାୟୀ ରୂପ ମଧ୍ୟ, ଶରୀର ମଧ୍ୟ ଗ୍ରହଣ କରିପାରେ ଆପଣଙ୍କ କୃପାରେ। ଯେପରି ବ୍ୟକ୍ତି ଇଚ୍ଛା ଅନୁସାରେ ଭଗବତ କୃପାରେ ବା ଭଗବାନଙ୍କର ଇଚ୍ଛାରେ ଶରୀର ଗ୍ରହଣ କରୁଛି, ଅର୍ଥାତ୍ ବ୍ୟକ୍ତି ଯେପରି କର୍ମରେ ପ୍ରବୃତ୍ତ ହେଉଛି ସେ ଅନୁସାରେ ତାର କର୍ମ ଫଳ ସେ ଭୋଗ କରୁଛି। କିନ୍ତୁ ଯଦି ଜଣେ ଭଗବାନଙ୍କର କୃପା ପ୍ରାପ୍ତ ହେବ ତାହେଲେ ଭଗବାନଙ୍କୁ ପ୍ରସନ୍ନ କରିବ ତାହେଲେ ସେ ଯେକୌଣସି ଶରୀର ଧାରଣ କରିବା ପାଇଁ ଚାହିଁବ ଏହି ତ୍ରିଲୋକରେ ସେ ପାଇପାରିବ, ଭଗବତ କୃପାରେ ସବୁ ସମ୍ଭବ, ଅସମ୍ଭବ କଥା ମଧ୍ୟ ସମ୍ଭବ ହୋଇପାରେ। ତେଣୁ ଅଦିତି କହୁଛନ୍ତି, ହେ ପ୍ରଭୁ, ଆପଣଙ୍କ କୃପାରେ ବ୍ୟକ୍ତି ଅଭିଷ୍ଟ ବପୁ ବା ଶରୀରକୁ ପ୍ରାପ୍ତ ହୋଇପାରେ ଏହି ତ୍ରିଲୋକରେ, ବ୍ରହ୍ମାଙ୍କ ପରି ଆୟୁ ମଧ୍ୟ, ଦୀର୍ଘ ଆୟୁ ପ୍ରାପ୍ତ ହୋଇପାରେ ଏବଂ ଅତୁଲ୍ୟ ଲକ୍ଷ୍ମୀ ମଧ୍ୟ ପ୍ରାପ୍ତ ହୋଇପାରେ, ଅତୁଳନୀୟ ଐଶ୍ୱର୍ଯ୍ୟ ମଧ୍ୟ ପ୍ରାପ୍ତ ହୋଇପାରେ ଭଗବତ କୃପାରେ। ଯେପରି ଆମେ ଦେଖିବା ଯେ ଭଗବାନ କୃଷ୍ଣଙ୍କର କୃପା ହେତୁ
ମହାରାଜ ଯୁଧିଷ୍ଠିର ସେ ଅତୁଳନୀୟ ଐଶ୍ୱର୍ଯ୍ୟ ପ୍ରାପ୍ତ ହୋଇଥିଲେ। ଏପରିକି ତାଙ୍କର ଐଶ୍ୱର୍ଯ୍ୟକୁ ଦର୍ଶନ କରି ସ୍ୱର୍ଗର ରାଜା ଇନ୍ଦ୍ର ମଧ୍ୟ ଈର୍ଷାନ୍ୱିତ ହୋଇଥିଲେ। ତେଣୁ ଭଗବତ କୃପାରେ ଏସବୁ ସମ୍ଭବ, ଅତୁଳନୀୟ ଐଶ୍ୱର୍ଯ୍ୟ ମଧ୍ୟ ବ୍ୟକ୍ତି ପ୍ରାପ୍ତ କରିପାରେ, ଏବଂ ତା ସହିତ ସେ ସମସ୍ତ ଯୋଗ ସିଦ୍ଧି ମଧ୍ୟ ପ୍ରାପ୍ତ ହୋଇପାରେ। ଯେପରି ଆଠଟି ଯୋଗ ସିଦ୍ଧି ରହିଛି, ଅଣିମା ଲଘିମା ଆଦି, ସେ ଯୋଗ ସିଦ୍ଧିକୁ ମଧ୍ୟ ବ୍ୟକ୍ତି ଭଗବତ କୃପାରୁ ତାଙ୍କୁ ସନ୍ତୁଷ୍ଟ କଲେ ଭଗବାନ କୃଷ୍ଣଙ୍କୁ ସେ ପ୍ରାପ୍ତ ହୋଇପାରିବ। ଏବଂ ତ୍ରିବର୍ଗ ଅର୍ଥାତ୍ ଧର୍ମ ଅର୍ଥ କାମ, ବ୍ୟକ୍ତି ସଂସାରରେ ଧର୍ମ ଅନୁଷ୍ଠାନ କରୁଛି କିଛି ଲାଭ ଆଶାରେ, ତେଣୁ ବ୍ୟକ୍ତି ଧର୍ମ ଅନୁଷ୍ଠାନ କରୁଛି କିଛି ଲାଭ ବା ଅର୍ଥ ପ୍ରାପ୍ତ ହେଉଛି, ଅର୍ଥ ଦ୍ୱାରା ନିଜର କାମନାକୁ ଚରିତାର୍ଥ କରୁଛି ବା ପୂର୍ଣ୍ଣ କରୁଛି। ତେଣୁ ଧର୍ମ ଅର୍ଥ କାମ ଏ ତିନୋଟି ତ୍ରିବର୍ଗ କୁହାଯାଇଛି, ଏବଂ ଚତୁର୍ଭର୍ଗ ଚତୁର୍ଥ ବର୍ଗ ହେଉଛି ମୁକ୍ତି। କିନ୍ତୁ ଅଧିକାଂଶତଃ ଦେଖାଯାଏ ଯେ ସଂସାରରେ ଲୋକମାନେ ଏହି ତ୍ରିବର୍ଗ ପାଇଁ ସେମାନେ ଲାଳାୟିତ ହୋଇଥାନ୍ତି, ମୁକ୍ତି ପାଇଁ ସେତେ ସେମାନେ ଇଚ୍ଛା ପୋଷଣ କରିନଥାନ୍ତି ବା ସେମାନେ ଜାଣିନଥାନ୍ତି ଜୀବନର ଲକ୍ଷ୍ୟ ମୁକ୍ତି ପ୍ରାପ୍ତ ହେବା। କିନ୍ତୁ ଏହି ତ୍ରିବର୍ଗ ପାଇଁ ଧର୍ମ ଅର୍ଥ କାମ ପାଇଁ ସେମାନେ ଲାଳାୟିତ ହୋଇଥାନ୍ତି। ତେଣୁ ଭଗବତ କୃପାରେ ଭଗବାନଙ୍କୁ ସନ୍ତୁଷ୍ଟ କଲେ ଏହି ତ୍ରିବର୍ଗ ମଧ୍ୟ ପ୍ରାପ୍ତ ହୋଇପାରିବ, ବ୍ୟକ୍ତି ଧର୍ମ ଅର୍ଥ କାମ ମଧ୍ୟ ପ୍ରାପ୍ତ ହୋଇପାରିବ। ଜ୍ଞାନଂଚ କେବଳ ଅନନ୍ତମ୍, ଏପରି କି ଭଗବତ ଜ୍ଞାନ ବା ଦିବ୍ୟ ଜ୍ଞାନକୁ ମଧ୍ୟ ଭଗବତ କୃପାରୁ ବ୍ୟକ୍ତି ପ୍ରାପ୍ତ ହୋଇପାରିବ। ଯେପରି ଶାସ୍ତ୍ରରେ କୁହାଯାଇଛି ଦିବ୍ୟ ଜ୍ଞାନ ହୃଦୟ ପ୍ରକାଶିତ, ଏ ଦିବ୍ୟ ଜ୍ଞାନ ହୃଦୟରେ ପ୍ରକାଶିତ ହେବ। କେବଳ ଗ୍ରନ୍ଥ ଅଧ୍ୟୟନ କଲେ ଜଣେ ଏ ଜ୍ଞାନକୁ ପ୍ରାପ୍ତ ହୋଇପାରିବ ନାହିଁ ଯେପର୍ଯ୍ୟନ୍ତ ସେ ଭଗବତ କୃପା ପ୍ରାପ୍ତ ନ ହୋଇଛି, ଗୁରୁ କୃଷ୍ଣଙ୍କର କୃପାକୁ ପ୍ରାପ୍ତ ନ ହୋଇଛି ସେପର୍ଯ୍ୟନ୍ତ ସେ ଏଇ ଦିବ୍ୟ ଜ୍ଞାନକୁ ପ୍ରାପ୍ତ ହୋଇପାରିବ ନାହିଁ। ସେଥିପାଇଁ କୁହାଯାଇଛି ଦିବ୍ୟ ଜ୍ଞାନ ହୃଦୟ ପ୍ରକାଶିତ, ଏ ଦିବ୍ୟ ଜ୍ଞାନ ଭଗବତ କୃପାରୁ ହୃଦୟରେ ପ୍ରକାଶିତ ହେବ। ଯେପରି ଆମେ ଦେଖିବା ସୃଷ୍ଟିର ପ୍ରଥମ ଜୀବ ବ୍ରହ୍ମା, ସେ ଯେତେବେଳେ ଜ୍ଞାନ ପ୍ରାପ୍ତ ହେଉଛନ୍ତି ସେ ଏହିପରି ଜ୍ଞାନ ପ୍ରାପ୍ତ ହେଉଛନ୍ତି ଭଗବତ କୃପାରୁ। ତେନ ବ୍ରହ୍ମା ହୃଦୟ ଆଦି କବୟେ ମୁହ୍ୟନ୍ତି ଯତ୍ ସୁରୟଃ, ତେଣୁ ବ୍ରହ୍ମା ମଧ୍ୟ ହୃଦୟରେ ଭଗବାନଙ୍କ ଠାରୁ ଜ୍ଞାନ ପ୍ରାପ୍ତ ହେଉଛନ୍ତି। ଏହା ହେଉଛି ଏହି ଦିବ୍ୟ ଜ୍ଞାନ ପ୍ରାପ୍ତି ହେବାର ଉପାୟ। ତେଣୁ ଏଠାରେ ଅଦିତି ଭଗବାନଙ୍କୁ ସ୍ତୁତି କରି ପ୍ରାର୍ଥନା କରି କହୁଛନ୍ତି, ହେ ପ୍ରଭୁ ଆପଣଙ୍କୁ ସନ୍ତୁଷ୍ଟ କଲେ ବା ଆପଣ ସନ୍ତୁଷ୍ଟ ହେଲେ ଏ ଦିବ୍ୟ ଜ୍ଞାନ ହୃଦୟରେ ପ୍ରକାଶିତ ହେବ। ତେଣୁ ବ୍ୟକ୍ତିର ଯେଉଁ ବିପତ୍ତି ରହିଛି, ସଂସାରରେ ଯେଉଁ ବିପତ୍ତି ରହିଛି ବା ଶତ୍ରୁ ଭୟ ରହିଛି, ତେଣୁ ଶତ୍ରୁ ଭୟ ଦୂର ହେବା କଥା କ'ଣ କୁହାଯିବ? ଏ ତ ଅତି ସହଜରେ ଆପଣଙ୍କ କୃପାରୁ ଶତ୍ରୁ ଭୟ ଦୂର ହୋଇପାରିବ ବା ବ୍ୟକ୍ତିର ବିପତ୍ତି ଦୂର ହୋଇପାରିବ, ତେଣୁ ଏଥିରେ କୌଣସି ସନ୍ଦେହ ନାହିଁ। ତେଣୁ ଏହିପରି ଭାବରେ ଯେତେବେଳେ ଅଦିତି ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି, ସେତେବେଳେ ଭଗବାନ ଅଦିତିଙ୍କର ପ୍ରାର୍ଥନାରେ ସନ୍ତୁଷ୍ଟ ହୋଇ ତାଙ୍କୁ କହୁଛନ୍ତି ଯେ ହେ ଦେବ ମାତା, ତୁମେ ଯେଉଁ ଉଦ୍ଦେଶ୍ୟରେ ଏହି ପୟବ୍ରତ ଅନୁଷ୍ଠାନ କରିଛ ସେହି ଉଦ୍ଦେଶ୍ୟ ସମ୍ବନ୍ଧରେ ମୁଁ ଅବଗତ ହୋଇଛି, ମୁଁ ଜାଣିପାରିଛି ଯେ ତୁମେ ତୁମର ପୁତ୍ରମାନଙ୍କର ଦୁଃଖରେ ଦୁଃଖାଭିଭୂତ ହୋଇ ସେମାନଙ୍କର ଦୁଃଖକୁ ଦୂର କରିବା ପାଇଁ କାମନା କରିଛ। ତୁମର ପୁତ୍ରମାନେ ରାଜ୍ୟଚ୍ୟୁତ ହୋଇଛନ୍ତି, ବାସଚ୍ୟୁତ ହୋଇଛନ୍ତି ଏବଂ ଐଶ୍ୱର୍ଯ୍ୟଚ୍ୟୁତ ହୋଇଛନ୍ତି, ତେଣୁ ତୁମେ ଚାହୁଁଛ ଯେ ତୁମର ପୁତ୍ରମାନେ କିପରି ଭାବରେ ତାଙ୍କର ରାଜ୍ୟ ପ୍ରାପ୍ତ ହୁଅନ୍ତୁ, ପୁନଃ ତାଙ୍କର ଐଶ୍ୱର୍ଯ୍ୟକୁ ପ୍ରାପ୍ତ ହୁଅନ୍ତୁ ଏବଂ ସେମାନେ ସ୍ୱର୍ଗରେ ନିବାସ କରନ୍ତୁ। ଏହି ଉଦ୍ଦେଶ୍ୟରେ ତୁମେ ମୋର ଏହି ପୂଜା ଅନୁଷ୍ଠାନ ଆରମ୍ଭ କରିଛ ଏବଂ ତୁମେ ଚାହିଁଛ ଯେ ତୁମର ପୁତ୍ର ମାନଙ୍କର ଶତ୍ରୁମାନେ ପରାଜିତ ହେଲେ ତୁମେ ତୁମର ପୁତ୍ର ମାନଙ୍କ ସହିତ ମୋର ପୂଜା ଅନୁଷ୍ଠାନ କରିବ ଏବଂ ତୁମେ ଚାହୁଁଛ ଯେ ତୁମର ପୁତ୍ର ମାନଙ୍କ ଦ୍ୱାରା ଶତ୍ରୁ ପରାଜିତ ହୋଇ ଯୁଦ୍ଧରେ ମୃତ୍ୟୁବରଣ କଲେ ଶତ୍ରୁମାନଙ୍କର ସ୍ତ୍ରୀମାନେ ଯେତେବେଳେ ସେମାନଙ୍କର ସ୍ୱାମୀମାନଙ୍କର ଶବ ନିକଟରେ ବିଳାପ କରିବେ ସେ ତୁମେ ସେହି ଦୃଶ୍ୟ ଦର୍ଶନ କରିବା ପାଇଁ କାମନା କରିଛ। ତେଣୁ ହେ ଦେବମାତା, ପ୍ରକୃତ ପକ୍ଷେ ବର୍ତ୍ତମାନ ତୁମର ପୁତ୍ରମାନଙ୍କର ଯେଉଁମାନେ ଶତ୍ରୁ ଅର୍ଥାତ୍ ଅସୁରମାନେ ସେମାନଙ୍କୁ ବର୍ତ୍ତମାନ ଯୁଦ୍ଧରେ ପରାଜିତ କରିବା ସମ୍ଭବ ନୁହେଁ। ତେଣୁ ଭଗବାନ କହୁଛନ୍ତି ପ୍ରାୟୋଧୁନା ତେ ସୁରଯୁଥନାଥ ଅପାରଣୀୟା ଇତି ଦେବୀ ମେ ମତି କହୁଛନ୍ତି, ହେ ଦେବୀ ଏହା ହେଉଛି ମୋର ମତ ଯେ ଯେଉଁ ଅସୁର ଯୁଥପତିମାନେ ରହିଛନ୍ତି ସେମାନେ ବର୍ତ୍ତମାନ କାଳରେ ଯୁଦ୍ଧରେ ଅପରାଜିତ, ସେମାନଙ୍କୁ ହିଁ ପରାଜିତ କରିପାରିବେ ନାହିଁ, ଏହା ହେଉଛି ମୋର ମତ। ତେଣୁ ଯେତେ ଅନୁକୂଳେ ସ୍ୱରବି ପ୍ରଗୁପ୍ତା ନ ବକ୍ର ତତ୍ର ସୁଖଂ ଦଦାତି। ତେଣୁ ସେ କହୁଛନ୍ତି ଯେ ସେହି ଅସୁରମାନେ ସେମାନେ ବର୍ତ୍ତମାନ ଭଗବାନଙ୍କର କୃପାକୁ ପ୍ରାପ୍ତ ହୋଇଛନ୍ତି, ଅର୍ଥାତ୍ ଈଶ୍ୱର ଭଗବାନ ସେମାନଙ୍କର ଅନୁକୂଳ ହୋଇଛନ୍ତି, ଅନୁକୂଳ ଈଶ୍ୱର। କାହିଁକି ଭଗବାନ ଅନୁକୂଳ ହୋଇଛନ୍ତି ନା ବିପ୍ରଗୁପ୍ତା, କାରଣ ସେମାନେ ବିପ୍ର ଅର୍ଥାତ୍ ବ୍ରାହ୍ମଣମାନଙ୍କ ଦ୍ୱାରା ସୁରକ୍ଷିତ ହୋଇଛନ୍ତି। ଯେହେତୁ ସେମାନେ ବ୍ରାହ୍ମଣମାନଙ୍କ ଦ୍ୱାରା ସୁରକ୍ଷିତ, ତେଣୁ ଭଗବାନ ଈଶ୍ୱର ତାଙ୍କ ପ୍ରତି ଅନୁକୂଳ ହୋଇଛନ୍ତି, ଭଗବାନ ନିଜେ ଏକଥା କହୁଛନ୍ତି। କାରଣ ଭଗବାନ ହେଉଛନ୍ତି ବ୍ରାହ୍ମଣ୍ୟ ଦେବ, ନମ ବ୍ରାହ୍ମଣ୍ୟ ଦେବାୟ ଗୋବ୍ରାହ୍ମଣ ହିତାୟ ଜଗତ ହିତାୟ କୃଷ୍ଣାୟ ଗୋବିନ୍ଦାୟ ନମ ନମ। ତେଣୁ ଗୋ ବ୍ରାହ୍ମଣଙ୍କର ମଙ୍ଗଳକାରୀ ହେଉଛନ୍ତି ଭଗବାନ, ସେମାନଙ୍କର ହିତ ସାଧନ କରିଥାନ୍ତି, ତେଣୁ ତାଙ୍କୁ ବ୍ରାହ୍ମଣ୍ୟ ଦେବ ବୋଲି କୁହାଯାଏ। ଏଠାରେ ଆମେ ଯେତେବେଳେ ବ୍ରାହ୍ମଣ କଥା କହୁଛେ, ବ୍ରାହ୍ମଣ ଗୁଣ ସମ୍ପନ୍ନ ବ୍ୟକ୍ତିର କଥା କୁହାଯାଉଛି। ତେଣୁ ଭଗବାନ କହୁଛନ୍ତି ଯେ ଯେଉଁମାନେ ବ୍ରାହ୍ମଣ ଗୁଣ ସମ୍ପନ୍ନ ସେମାନେ ଯଦି କାହା ପ୍ରତି କୃପା କରିଥାନ୍ତି ତାହେଲେ ସେ ବ୍ୟକ୍ତି ଆପେ ଆପେ ଈଶ୍ୱରଙ୍କର କୃପା ମଧ୍ୟ ପ୍ରାପ୍ତ ହୋଇଥାଏ। ଯଦି ବ୍ରାହ୍ମଣ ଦ୍ୱାରା କେହି ସୁରକ୍ଷିତ ତାହେଲେ ଭଗବାନ ମଧ୍ୟ ତାକୁ ସୁରକ୍ଷା ପ୍ରଦାନ କରିଥାନ୍ତି, କାରଣ ଯେହେତୁ ବ୍ରାହ୍ମଣମାନେ ହେଉଛନ୍ତି ଭଗବାନଙ୍କର ଭକ୍ତ, ତେଣୁ ଭକ୍ତ ଯଦି କାହା ପ୍ରତି କୃପା କରେ ବା ଭକ୍ତ ଯଦି କାହାକୁ ସୁରକ୍ଷା ପ୍ରଦାନ କରେ ତାହେଲେ ଭଗବାନ ଭକ୍ତର ସେ ପ୍ରତିଜ୍ଞାଙ୍କୁ ରକ୍ଷା କରିବା ପାଇଁ ବାଧ୍ୟ ହୋଇଥାନ୍ତି। ସେଥିପାଇଁ କୁହାଯାଏ ଯେ ଭଗବାନଙ୍କ ଠାରୁ ତାଙ୍କର ଭକ୍ତମାନେ ଅଧିକ କୃପାଳୁ। ହୁଏତ ଆମେ ଏତେ ସହଜରେ ଭଗବାନଙ୍କୁ ପ୍ରସନ୍ନ କରିପାରିବା ନାହିଁ, କିନ୍ତୁ ତାଙ୍କର ଭକ୍ତଙ୍କୁ ଆମେ ସହଜରେ ପ୍ରସନ୍ନ କରିପାରିବା। ଯଦି ତାଙ୍କର ଭକ୍ତକୁ ଆମେ ପ୍ରସନ୍ନ କରିପାରିଲେ ଯଶ ପ୍ରସାଦ ଭଗବତ ପ୍ରସାଦ, ତେଣୁ ସେହି ଭକ୍ତଙ୍କର କୃପା ହେଲେ ଭଗବାନଙ୍କର କୃପା ଅବଶ୍ୟ ପ୍ରାପ୍ତ ହେବ। ଏହା ହେଉଛି ଭଗବାନଙ୍କୁ ସନ୍ତୁଷ୍ଟ କରିବାର ବିଧି। ତେଣୁ ଭଗବାନ ନିଜେ ଏଠାରେ କହୁଛନ୍ତି ଯେ ଅସୁରମାନେ ବର୍ତ୍ତମାନ ଈଶ୍ୱରଙ୍କର କୃପା ପ୍ରାପ୍ତ ହୋଇଛନ୍ତି, ଯେହେତୁ ସେମାନେ ବ୍ରାହ୍ମଣମାନଙ୍କ ଦ୍ୱାରା ସୁରକ୍ଷିତ ହୋଇଛନ୍ତି, ବ୍ରାହ୍ମଣମାନଙ୍କର କୃପା ପ୍ରାପ୍ତ ହୋଇଛନ୍ତି। ନ ବିକ୍ରମ ତତ୍ର ସୁଖଂ ଦଦାତି, ତେଣୁ କହୁଛନ୍ତି ହେ ଦେବୀ ବର୍ତ୍ତମାନ ଅସୁରମାନଙ୍କ ବିରୁଦ୍ଧରେ ବଳ ପ୍ରୟୋଗ କରିବା ଏହା କାହା ପାଇଁ ସୁଖକର ହେବ ନାହିଁ, ଅର୍ଥାତ୍ ଏହା ଦୁଃଖଦାୟକ ହୋଇପାରେ, କାରଣ ବଳ ପ୍ରୟୋଗ କରି ବର୍ତ୍ତମାନ ଅସୁରମାନଙ୍କୁ ଯୁଦ୍ଧରେ ପରାଜିତ କରିବା ସମ୍ଭବ ନୁହେଁ। ତେଣୁ ବର୍ତ୍ତମାନ ତୁମର ଯେଉଁ କାମନା ଯେ ତୁମର ପୁତ୍ରମାନେ ଯେଉଁମାନେ କି ସ୍ୱର୍ଗ ରାଜ୍ୟରୁ ବିତାଡ଼ିତ ହୋଇଛନ୍ତି, ସ୍ୱର୍ଗର ଐଶ୍ୱର୍ଯ୍ୟରୁ ବଞ୍ଚିତ ହୋଇଛନ୍ତି, ତୁମେ ଚାହୁଁଛ ସେମାନେ ତାଙ୍କର ଐଶ୍ୱର୍ଯ୍ୟକୁ ଫେରିପାରନ୍ତୁ ବା ସେମାନେ ସ୍ୱର୍ଗରାଜ୍ୟକୁ ପୁନଃ ପ୍ରାପ୍ତ ହୁଅନ୍ତୁ, କିନ୍ତୁ
ବର୍ତ୍ତମାନ ଅସୁରମାନଙ୍କୁ ପରାଜିତ କରିବା ସମ୍ଭବ ନୁହେଁ ବା ତାଙ୍କ ବିରୁଦ୍ଧରେ ବଳ ପ୍ରୟୋଗ କରିବା ବୁଦ୍ଧିମାନର କାର୍ଯ୍ୟ ନୁହେଁ। ତାହା କାହାକୁ ସୁଖ ପ୍ରଦାନ କରିପାରିବ ନାହିଁ। କିନ୍ତୁ ଯେହେତୁ ତୁମେ ମୋର ପୂଜା କରିଛ, ଏହି ପୟବ୍ରତ ଅନୁଷ୍ଠାନ ଦ୍ୱାରା ମୋତେ ସନ୍ତୁଷ୍ଟ କରିବା ପାଇଁ ଚେଷ୍ଟା କରିଛ ଏବଂ ମୁଁ ତୁମର ଏହି ପୂଜା ଦ୍ୱାରା ସନ୍ତୁଷ୍ଟ ହୋଇଛି, ତେଣୁ ମୋର ପୂଜା କେବେ ବ୍ୟର୍ଥ ଯିବ ନାହିଁ, ମୋର ଭକ୍ତି ଅବ୍ୟର୍ଥ। ଅର୍ଥାତ୍ ଯେଉଁ ବ୍ୟକ୍ତି ମୋର ପୂଜା କରିବ ସେ ନିଶ୍ଚିତ ଭାବରେ ଫଳ ପ୍ରାପ୍ତ ହେବ, ତେଣୁ ତୁମର ଏହି ପୂଜା କେବେ ବିଫଳ ହେବନି। ସେଥିପାଇଁ ବର୍ତ୍ତମାନ ମୁଁ ତୁମ ପାଇଁ କିଛି ଉପାୟ ମୋତେ ଚିନ୍ତା କରିବାକୁ ହେବ। ଭଗବାନ କହୁଛନ୍ତି ଯେ ମୁଁ ବର୍ତ୍ତମାନ ତୁମର ଏହି ପୂଜାରେ ସନ୍ତୁଷ୍ଟ ହୋଇଥିବା ହେତୁ ଏବଂ ତୁମର ଏହି ପୂଜାକୁ ନିଷ୍ଫଳ ନ କରିବା ପାଇଁ ମୁଁ ତୁମ ପାଇଁ କିଛି ଉପାୟ ଚିନ୍ତା କରିବି। ତେଣୁ ହେ ଦେବ ମାତା, ତୁମର ପତି କଶ୍ୟପ ମୁନି, ଯିଏକି ମୋର ଭକ୍ତ, ଯିଏକି ତପସ୍ୟା କରି ମୋତେ ମଧ୍ୟ ସନ୍ତୁଷ୍ଟ କରିଛନ୍ତି ଏବଂ ତପସ୍ୟା କରି ସେ ଶୁଦ୍ଧ ହୋଇଛନ୍ତି, ତେଣୁ ବର୍ତ୍ତମାନ ମୁଁ ତୁମର ପୁତ୍ର ଭାବରେ ଆବିର୍ଭୂତ ହେବି ଏବଂ ତୁମର ଏହି କାର୍ଯ୍ୟକୁ ସାଧନ କରିବି। ତେଣୁ ତୁମେ ତୁମର ପତିଙ୍କ ନିକଟକୁ ଫେରିଯାଅ ଏବଂ ତୁମ ପତିଙ୍କ ଶରୀରରେ ମୁଁ ଯେ ଅବସ୍ଥାନ କରୁଛି ଏହି ଚିନ୍ତା କରି ତୁମେ ତୁମର ପତିଙ୍କର ସେବା କର। ଏହିପରି କହି ଭଗବାନ ଅଦିତିଙ୍କ ସମ୍ମୁଖରୁ ଅନ୍ତର୍ଧ୍ୟାନ ହୋଇଯାଇଛନ୍ତି ଏବଂ ଅଦିତି ଭଗବାନଙ୍କର ନିର୍ଦ୍ଦେଶରେ ସେ ଯାଇ କଶ୍ୟପ ମୁନିଙ୍କର ଭକ୍ତି ଚିତ୍ତରେ ତାଙ୍କର ସେବା ଆରମ୍ଭ କରିଛନ୍ତି ଏବଂ କଶ୍ୟପ ମୁନି ସମାଧିରେ ବସି ଦର୍ଶନ କରୁଛନ୍ତି ଯେ ଯେପରି ଭାବରେ ଏକ ମାନେ ଭଗବାନଙ୍କର ସେହି ଜ୍ୟୋତି ସ୍ୱରୂପ ଯେପରି ତାଙ୍କର ହୃଦୟରେ ପ୍ରବେଶ କରୁଛି, ଅର୍ଥାତ୍ ଭଗବାନ କଶ୍ୟପ ମୁନିଙ୍କର ହୃଦୟରେ ପ୍ରବେଶ କରିଛନ୍ତି ଏବଂ କଶ୍ୟପ ମୁନି ସେହି ତେଜକୁ ଭଗବାନଙ୍କର ତେଜକୁ ଅଦିତିଙ୍କ ଗର୍ଭରେ ସ୍ଥାପନ କରିଛନ୍ତି ଏବଂ ଏହିପରି ଭାବରେ ଭଗବାନ ବର୍ତ୍ତମାନ ଅଦିତିଙ୍କର ଗର୍ଭରେ ନିବାସ କରୁଛନ୍ତି। ତେବେ ଆମେ ଭଗବାନଙ୍କର ଗର୍ଭରେ ଅବସ୍ଥାନ କରିବା ବା ତାଙ୍କର ଜନ୍ମ ହେବା ଏହାକୁ ଏକ ସାଧାରଣ ଶିଶୁର ଗର୍ଭ ଅବସ୍ଥାନ ବା ସାଧାରଣ ଶିଶୁର ଜନ୍ମ ସହିତ ତୁଳନା କରିବା ଠିକ୍ ନୁହେଁ। ସେଥିପାଇଁ ଭଗବାନ ଶ୍ରୀକୃଷ୍ଣ ଭଗବତ ଗୀତାରେ କହୁଛନ୍ତି ଜନ୍ମ କର୍ମଚ ମେ ଦିବ୍ୟମ ଏବଂ ଯୋ ବ୍ୟତୀତତ୍ଵତ ତେତା ଦେହଂ ପୁନର୍ଜନ୍ମ ନୈତି ମାମେତି ସର୍ଜନ। କହୁଛନ୍ତି ହେ ଅର୍ଜୁନ, ମୋର ଜନ୍ମ ଏବଂ କର୍ମ ସବୁ ଦିବ୍ୟ, ତେଣୁ ଯେଉଁମାନେ ଏହାକୁ ତତ୍ତ୍ୱତଃ ଜାଣନ୍ତି ଜନ୍ମ କର୍ମଚ ମେ ଦିବ୍ୟଂ ଏବଂ ଯୋ ବ୍ୟତୀତତ୍ଵତ ତେତା ଦେହଂ ପୁନର୍ଜନ୍ମ ନୈତି, ସେ ଏହି ଶରୀରକୁ ତ୍ୟାଗ କରିବା ପରେ ସେ ଆଉ ପୁନର୍ଜନ୍ମ ପ୍ରାପ୍ତ ହୁଏ ନାହିଁ। ତେଣୁ ଭଗବାନଙ୍କର ଜନ୍ମ ଏବଂ କର୍ମ ସେ ସାଧାରଣ ଶିଶୁ ପରି ଜନ୍ମ ବା କର୍ମ ନୁହେଁ। ଭଗବାନ ଶିଶୁ ରୂପ ଗ୍ରହଣ କଲେ ମଧ୍ୟ ସେ ଭଗବାନ, ଭଗବାନଙ୍କର ସମସ୍ତ ଶକ୍ତି ତାଙ୍କ ନିକଟରେ ନିହିତ ରହିଛି। ଠିକ୍ ସେହିପରି ଭଗବାନଙ୍କର ଯିଏକି ସମସ୍ତ ପ୍ରାଣୀମାନଙ୍କ ହୃଦୟରେ ନିବାସ କରୁଛନ୍ତି ଏବଂ ସମସ୍ତ ଅଣୁ ପରମାଣୁରେ ପରିବ୍ୟାପ୍ତ, ସେ କାହାର ହୃଦୟରେ ପ୍ରବେଶ କରିବା ତାଙ୍କ ପକ୍ଷରେ ବଡ଼ କଥା ନୁହେଁ। ସେ ପ୍ରାଣୀମାନଙ୍କର ହୃଦୟରେ ନିବାସ କରୁଛନ୍ତି, କେବଳ ଏପରି ଏକ ଭ୍ରମ ଉତ୍ପନ୍ନ କରିବା ପାଇଁ ସେ ଯେପରି ପ୍ରବେଶ କରୁଛନ୍ତି କଶ୍ୟପମାନଙ୍କ ହୃଦୟରେ ଏବଂ ସେ ପୁନଃ ଅଦିତିଙ୍କ ଗର୍ଭରେ ପ୍ରବେଶ କରୁଛନ୍ତି, ଏହା ଭଗବାନଙ୍କ ପାଇଁ କୌଣସି ଆଶ୍ଚର୍ଯ୍ୟକର ଘଟଣା ନୁହେଁ। ତେଣୁ ଯେତେବେଳେ ଭଗବାନ ଅଦିତିଙ୍କ ଗର୍ଭରେ ନିବାସ କରୁଛନ୍ତି ସେତେବେଳେ ବ୍ରହ୍ମା ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି, ସ୍ତୁତି କରୁଛନ୍ତି, ଗର୍ଭ ସ୍ତୁତି। ଯେପରି ଆମେ ଦେଖିବା ଯେ କୃଷ୍ଣ ଭଗବାନଙ୍କର ଜନ୍ମ ପୂର୍ବରୁ ଯେତେବେଳେ ସେ ଦେବକୀଙ୍କ ଗର୍ଭରେ ଥିଲେ ସେତେବେଳେ ବ୍ରହ୍ମା ଆଦି ଦେବତାଗଣ ଭଗବାନଙ୍କୁ ସ୍ତୁତି କରିଥିଲେ। ପ୍ରକୃତ ପକ୍ଷେ ଅଦିତି ହିଁ ପରବର୍ତ୍ତୀ ଜନ୍ମରେ ସେ ଦେବକୀ ହୋଇ ଜନ୍ମଗ୍ରହଣ କରିବେ। ତେଣୁ କଶ୍ୟପ ଏବଂ ଅଦିତି ସେ ବସୁଦେବ ଏବଂ ଦେବକୀ ହୋଇ ଜନ୍ମଗ୍ରହଣ କରିଥିଲେ ଏବଂ ଭଗବାନ କୃଷ୍ଣ ତାଙ୍କଠାରୁ ଆବିର୍ଭୂତ ହୋଇଥିଲେ ତୃତୀୟ ଜନ୍ମରେ। ଏହା ହେଉଛି ଦ୍ୱିତୀୟ ଥର ପାଇଁ ଭଗବାନ ଆସୁଛନ୍ତି କଶ୍ୟପ ଏବଂ ଅଦିତିଙ୍କର ପୁତ୍ର ଭାବରେ। ଏହା ପୂର୍ବରୁ ଭଗବାନ ତାଙ୍କର ପୁତ୍ର ଭାବରେ ଆସିଥିଲେ କୃଷ୍ଣ ଗର୍ଭ ନାମରେ। ସେତେବେଳେ କଶ୍ୟପଙ୍କର ନାମ ଥିଲା ସୁତପା ଏବଂ ଅଦିତିଙ୍କର ନାମ ଥିଲା କୃଷ୍ଣୀ। ତେଣୁ ଦ୍ୱିତୀୟ ଥର ପାଇଁ ଭଗବାନ ଆସୁଛନ୍ତି ତାଙ୍କ ଗର୍ଭରେ। ତେଣୁ ବ୍ରହ୍ମା ଆସି ସ୍ତୁତି କରୁଛନ୍ତି ଏବଂ ଭାଦ୍ରବ ମାସର ଶୁକ୍ଳପକ୍ଷ ଦ୍ୱାଦଶୀ ଯାହାକୁ ଶ୍ରବଣ ଦ୍ୱାଦଶୀ ବୋଲି କୁହାଯାଏ, ଅଭିଜିତ ନକ୍ଷତ୍ରରେ ଯେତେବେଳେ ସମସ୍ତ ଗ୍ରହ ତାରକାମାନେ ଶୁଭ ସ୍ଥିତିରେ ରହିଥିଲେ ଦ୍ୱିପ୍ରହର ସମୟରେ ଭଗବାନ ଅଦିତିଙ୍କର ଗର୍ଭରୁ ଆବିର୍ଭୂତ ହେଉଛନ୍ତି। କିନ୍ତୁ ଯେତେବେଳେ ଭଗବାନ ଆବିର୍ଭୂତ ହେଉଛନ୍ତି ସେତେବେଳେ ସେ ସାଧାରଣ ଶିଶୁ ରୂପେ ଗ୍ରହଣ କରିନାହାନ୍ତି। ଠିକ ଯେପରି ଆମେ ଦେଖିବା ଯେ କଂସର ବନ୍ଦୀଶାଳରେ ଭଗବାନ କୃଷ୍ଣ ଯେତେବେଳେ ଆବିର୍ଭୂତ ହେଉଛନ୍ତି ସେ ଯେପରି ଦେବକୀଙ୍କ ଗର୍ଭରୁ ଆବିର୍ଭୂତ ହୋଇ ସେ ଚତୁର୍ଭୁଜ ମୂର୍ତ୍ତି ଧାରଣ କରିଛନ୍ତି, ବିଶ୍ୱ ରୂପରେ ଆବିର୍ଭୂତ ହୋଇଛନ୍ତି, ଠିକ ସେହିପରି ଅଦିତିଙ୍କ ଗର୍ଭରୁ ଭଗବାନ ବିଶ୍ୱ ରୂପରେ ଆବିର୍ଭୂତ ହୋଇଛନ୍ତି। ଅଦିତି ଏବଂ କଶ୍ୟପ ମୁନି ଦର୍ଶନ କରୁଛନ୍ତି ଭଗବାନଙ୍କୁ ତାଙ୍କର ଚକ୍ଷୁ ସମ୍ମୁଖରେ, ଯେ ସେ ଶଙ୍ଖ ଚକ୍ର ଗଦା ପଦ୍ମ ଧାରଣ କରିଛନ୍ତି, ତାଙ୍କର ମସ୍ତକରେ ମୁକୁଟ, କର୍ଣ୍ଣରେ ମକର କୁଣ୍ଡଳ, ଗଳାରେ ବନମାଳା ଧାରଣ କରିଛନ୍ତି, ହସ୍ତରେ ବଳୟ ଏବଂ ବାହୁରେ ଅଙ୍ଗଦ ଧାରଣ କରିଛନ୍ତି, ପାଦରେ ନୂପୁର ଧାରଣ କରିଛନ୍ତି। ଏହିପରି ଭାବରେ ଭଗବାନ ଶ୍ୟାମ ବର୍ଣ୍ଣ ରୂପ ଧାରଣ କରି ସେ ଅଦିତି ଏବଂ କଶ୍ୟପଙ୍କ ସମ୍ମୁଖରେ ଆବିର୍ଭୂତ ହୋଇଛନ୍ତି। ତେଣୁ ଅଦିତି ଏବଂ କଶ୍ୟପ ଭଗବାନଙ୍କର ଏ ରୂପ ଦର୍ଶନ କରି ଯେତିକି ଆନନ୍ଦ ଅନୁଭବ କରୁଛନ୍ତି ତା ସହିତ ସେ ବିସ୍ମୟ ଅନୁଭବ ମଧ୍ୟ କରୁଛନ୍ତି, ଆଶ୍ଚର୍ଯ୍ୟଚକିତ ମଧ୍ୟ ହେଉଛନ୍ତି ଯେ ଭଗବାନ ତାଙ୍କର ପୁତ୍ର ରୂପରେ ଆବିର୍ଭୂତ ହୋଇଛନ୍ତି କିନ୍ତୁ ବିଷ୍ଣୁ ରୂପରେ। ତେଣୁ ଠିକ ସେହି ସମୟରେ ଭଗବାନ ସେତେବେଳେ ଆକାଶରେ ଦୁନ୍ଦୁଭି ନାଦ ହେଉଛି, ଗନ୍ଧର୍ବ ଗଣ ନୃତ୍ୟ ଗୀତ କରୁଛନ୍ତି, ଅପ୍ସରାମାନେ ନୃତ୍ୟ କରୁଛନ୍ତି, ଗନ୍ଧର୍ବମାନେ ଗାନ କରୁଛନ୍ତି ଏବଂ ବିଦ୍ୟାଧରମାନେ ପୁଷ୍ପବୃଷ୍ଟି କରୁଛନ୍ତି ଭଗବାନଙ୍କ ଉପରେ। ଏହିପରି ଭାବରେ ମୁନି ଋଷିମାନେ ମଧ୍ୟ ଆସି ସେଠାରେ ଉପସ୍ଥିତ ହୋଇ ଭଗବାନଙ୍କୁ ସ୍ତବ କରିବା ଆରମ୍ଭ କରିଛନ୍ତି, ସ୍ତୁତି କରିବାକୁ ଆରମ୍ଭ କରିଛନ୍ତି। ସେହି ସମୟରେ ସମସ୍ତଙ୍କର ସମ୍ମୁଖରେ ଭଗବାନ ବିଷ୍ଣୁ ରୂପକୁ ତ୍ୟାଗ କରି ସଙ୍ଗେ ସଙ୍ଗେ ସେ ଏକ ବାମନ ରୂପ ଗ୍ରହଣ କରିଛନ୍ତି। ବ୍ରାହ୍ମଣ ବାଳକ ରୂପ ବଟୁ ବାମନ ରୂପ ଗ୍ରହଣ କରିଛନ୍ତି ଏବଂ ସମସ୍ତ ମୁନି ଋଷିମାନେ ଯେତେବେଳେ ଦର୍ଶନ କରୁଛନ୍ତି ଭଗବାନଙ୍କର ବାଳକ ରୂପ ବାମନ ରୂପ, ସେତେବେଳେ ସମସ୍ତେ ଆଶ୍ଚର୍ଯ୍ୟଚକିତ ହୋଇଯାଉଛନ୍ତି ଭଗବାନଙ୍କର ସଙ୍ଗେ ସଙ୍ଗେ ଏଇ ବାମନ ରୂପ ଧାରଣ କରିବ। ଜୟ ଶ୍ରୀ ବାମନ ଦେବ ଭଗବାନ କି। ତେଣୁ ତଂ ବଟୁ ବାମନ ଦୃଷ୍ଟ ମୋଦମାନ ମହର୍ଷୟ। ତେଣୁ ମହର୍ଷିଗଣ ଭଗବାନ ଶ୍ରୀ ବାମନ ରୂପଙ୍କୁ ଦର୍ଶନ କରି ଅତ୍ୟନ୍ତ ପ୍ରୀତ ହୋଇଛନ୍ତି, ଅତ୍ୟନ୍ତ ପ୍ରସନ୍ନ ହୋଇଛନ୍ତି ଯେ ଭଗବାନ ବାମନ ରୂପ ଧାରଣ କରିଛନ୍ତି। ତାଙ୍କର ବହୁତ ସୁନ୍ଦର ରୂପ ପ୍ରତିଟି ଅଙ୍ଗ ତାଙ୍କର ସୌନ୍ଦର୍ଯ୍ୟକୁ କେବଳ ବିକଶିତ କରୁଛି। ତେଣୁ ମହର୍ଷିମାନେ କଶ୍ୟପ ମୁନିଙ୍କୁ କର୍ମାଣି କାରୟାମାସୁ ପୁରସ୍କୃତ ପ୍ରଜାପତି, କାରଣ ଯେପରି କୌଣସି ଶିଶୁର ଜନ୍ମ ହେଲେ ସଙ୍ଗେ ସଙ୍ଗେ ତାର ଜାତକର୍ମ ହେବା କଥା, ଜାତକର୍ମ ସଂସ୍କାର, କିନ୍ତୁ ଏଠାରେ ଭଗବାନ ସଙ୍ଗେ ସଙ୍ଗେ ବାଳକ ରୂପ ଧାରଣ କରିଛନ୍ତି, କୌଣସି ଶିଶୁ ରୂପ ଧାରଣ କରିନାହାନ୍ତି, ବାମନ ରୂପ ଧାରଣ କରିଛନ୍ତି। ତେଣୁ ମହର୍ଷିମାନେ ସେମାନେ ଭଗବାନଙ୍କର ଜାତକର୍ମ ସଂସ୍କାର ସହିତ ଉପନୟନ ସଂସ୍କାର ମଧ୍ୟ କରୁଛନ୍ତି। ଯେହେତୁ ଭଗବାନ ବାଳକ ରୂପରେ ରହିଛନ୍ତି, ତେଣୁ ଉପନୟନ ସଂସ୍କାର ମଧ୍ୟ ସଙ୍ଗେ ସଙ୍ଗେ ସେମାନେ କରୁଛନ୍ତି। ତେଣୁ ଯେତେବେଳେ ମହର୍ଷିମାନେ ଏହିପରି ଭାବରେ ଭଗବାନଙ୍କର ଉପନୟନ ସଂସ୍କାର କରୁଛନ୍ତି ଜାତକର୍ମ ସହିତ, ଜାତକର୍ମ ସଂସ୍କାର ସହିତ, ସେତେବେଳେ ସମସ୍ତ ଦେବାଦେବୀମାନେ ଏବଂ ମହର୍ଷିମାନେ ସେମାନେ ସେଠାରେ ଆସି ଉପସ୍ଥିତ ହୋଇଛନ୍ତି, ବ୍ରହ୍ମା ମଧ୍ୟ ଉପସ୍ଥିତ ହୋଇଛନ୍ତି, ଶିବ ପାର୍ବତୀ ଏମାନେ ସମସ୍ତେ ଉପସ୍ଥିତ ହୋଇଛନ୍ତି ସେ ସ୍ଥାନରେ। ତେଣୁ ସେମାନେ ଏହି ଉପନୟନ ସଂସ୍କାର ସମୟରେ ଭଗବାନ ବାମନ ଦେବଙ୍କର ଉପହାର ସ୍ୱରୂପ ଭଗବାନ ବାମନ ଦେବଙ୍କୁ ବିଭିନ୍ନ ଦ୍ରବ୍ୟ ସବୁ ଅର୍ପଣ କରିଛନ୍ତି। ଯେପରି ଉପନୟନ ସଂସ୍କାର ସମୟରେ ବ୍ରହ୍ମଚାରୀ ଭିକ୍ଷା ଗ୍ରହଣ କରିଥାଏ, ଠିକ୍ ସେହିପରି ଭଗବାନ ବାମନ ଦେବ ସମସ୍ତ ଦେବାଦେବୀ ଓ ମହର୍ଷିମାନଙ୍କ ଠାରୁ ସେ ଗ୍ରହଣ କରୁଛନ୍ତି ବିଭିନ୍ନ ଉପହାର ବ୍ରହ୍ମଚାରୀ ବେଶରେ। ତେଣୁ ଶ୍ରୀମଦ୍ ଭାଗବତରେ ବର୍ଣ୍ଣନା କରାଯାଇଛି ଯେ ସର୍ବପ୍ରଥମେ ସୂର୍ଯ୍ୟଦେବ ଭଗବାନ ଶ୍ରୀ ବାମନ ଦେବଙ୍କୁ ଗାୟତ୍ରୀ ମନ୍ତ୍ର ଉପଦେଶ ପ୍ରଦାନ କଲେ। ଅବଶ୍ୟ ଭଗବାନ ସ୍ୱୟଂ ଗାୟତ୍ରୀ ମନ୍ତ୍ରର ସ୍ରଷ୍ଟା ଏବଂ ଗାୟତ୍ରୀ ମନ୍ତ୍ରର ଦାତା ମଧ୍ୟ, କାରଣ ବ୍ରହ୍ମାଙ୍କୁ ଭଗବାନ ପ୍ରଥମେ ଏହି ଗାୟତ୍ରୀ ମନ୍ତ୍ର ପ୍ରଦାନ କରିଥିଲେ, କିନ୍ତୁ ଯେହେତୁ ଭଗବାନ ବାମନ ଲୀଳା କରୁଛନ୍ତି ତେଣୁ ତାଙ୍କର ଭକ୍ତମାନେ ତାଙ୍କୁ ସବୁ ଉପହାର ପ୍ରଦାନ କରୁଛନ୍ତି, ନର ଲୀଳା କରୁଛନ୍ତି ଭଗବାନ। ମାୟା ମାଣବକମ୍ ହରି, ସେ ମାୟା ମନୁଷ୍ୟ ରୂପ ଧାରଣ କରିଛନ୍ତି ବାମନ ରୂପ, ତେଣୁ ସେ ଦେବାଦେବୀମାନଙ୍କ ଠାରୁ ସବୁ ଉପହାର ଗ୍ରହଣ କରୁଛନ୍ତି। ସୂର୍ଯ୍ୟ ପ୍ରଥମେ ଗାୟତ୍ରୀ ମନ୍ତ୍ର ଉପଦେଶ ପ୍ରଦାନ କରୁଛନ୍ତି ଭଗବାନ ବାମନ ଦେବଙ୍କୁ, ଏବଂ ବୃହସ୍ପତି ଯିଏକି ଦେବଗୁରୁ ସେ ଭଗବାନ ବାମନ ଦେବଙ୍କୁ ଯଜ୍ଞ ସୂତ୍ର ପ୍ରଦାନ କରୁଛନ୍ତି, ଉପବୀତ ପ୍ରଦାନ କରୁଛନ୍ତି, ଯିଏକି ଭଗବାନଙ୍କର ବାମନ ଦେବଙ୍କର ପିତା, ସେ ଭଗବାନଙ୍କୁ ମୌଞ୍ଜ ମେଖଳା ଅର୍ଥାତ୍ କାଇଁଚର ତିଆରି ମେଖଳା ମାନେ ବେଲ୍ଟ ତାକୁ ପ୍ରଦାନ କରୁଛନ୍ତି ଭଗବାନ ବାମନ ଦେବଙ୍କୁ। ଏବଂ ପୃଥିବୀ ଦେବୀ ସେ ଭଗବାନ ବାମନ ଦେବଙ୍କୁ ମୃଗ ଚର୍ମ ପ୍ରଦାନ କରୁଛନ୍ତି, ବ୍ରହ୍ମଚାରୀ ବେଶରେ ବାମନ ଦେବଙ୍କୁ ସେ ମୃଗ ଚର୍ମ ପ୍ରଦାନ କରୁଛନ୍ତି, ସେ ମୃଗ ଚର୍ମ ପରିଧାନ କରିବେ। ଏବଂ ଚନ୍ଦ୍ର ବ୍ରହ୍ମ ଦଣ୍ଡ ପ୍ରଦାନ କରୁଛନ୍ତି, ବ୍ରହ୍ମଚାରୀମାନେ ଉପନୟନ ସମୟରେ ଦଣ୍ଡ ଧାରଣ କରିଥାନ୍ତି, ଯେପରି ସନ୍ନ୍ୟାସୀମାନେ ଦଣ୍ଡ ଧାରଣ କରିଥାନ୍ତି ଠିକ୍ ସେହିପରି ବ୍ରହ୍ମଚାରୀମାନେ ମଧ୍ୟ ଉପନୟନ ସମୟରେ ଦଣ୍ଡ ଧାରଣ କରିଥାନ୍ତି, ଏ ହେଉଛି ବିଧି। ତେଣୁ ଚନ୍ଦ୍ର ବ୍ରହ୍ମ ଦଣ୍ଡ ପ୍ରଦାନ କରୁଛନ୍ତି ଭଗବାନ ବାମନ ଦେବଙ୍କୁ। ଅଦିତି ସ୍ୱୟଂ ମାତା ଭଗବାନ ବାମନ ଦେବଙ୍କୁ କୌପୀନ ପ୍ରଦାନ କରୁଛନ୍ତି, ତେଣୁ ବ୍ରହ୍ମଚାରୀର କୌପୀନ ହେଉଛି ମାତା ପ୍ରଦତ୍ତ ବସ୍ତ୍ର ବା ମାତା ସ୍ୱରୂପ। ଏବଂ ତା ସହିତ ସ୍ୱର୍ଗର ଅଧିଷ୍ଠାତା ଦେବ ଇନ୍ଦ୍ର ଏମାନେ ଯଦିଓ ସବୁ ଆତ୍ମଗୋପନ କରିଛନ୍ତି ଅସୁରମାନଙ୍କ ସମୟରେ, ଅସୁରମାନଙ୍କର ଭୟରେ, କିନ୍ତୁ ବାମନ ଦେବଙ୍କ ଆବିର୍ଭାବ ସମୟରେ ଏମାନେ ସବୁ ଆସି ଉପସ୍ଥିତ ହୋଇଛନ୍ତି ଗୁପ୍ତ ରୂପରେ। ତେଣୁ ଇନ୍ଦ୍ରା ଛତ୍ର ପ୍ରଦାନ କରିଛନ୍ତି ଭଗବାନ ବାମନଦେବଙ୍କୁ। କାରଣ ଭଗବାନ ବାମନଦେବ ଇନ୍ଦ୍ରଙ୍କର ଜ୍ୟେଷ୍ଠ ଭ୍ରାତା କନିଷ୍ଠ ଭ୍ରାତା ଭାବରେ ଆବିର୍ଭୂତ ହୋଇଛନ୍ତି। ତେଣୁ ଭଗବାନ ବାମନଦେବଙ୍କର ଅନ୍ୟ ନାମ ହେଉଛି ଉପେନ୍ଦ୍ର ଉପ ଇନ୍ଦ୍ର। ତେଣୁ ଇନ୍ଦ୍ର ଭଗବାନ ବାମନଦେବଙ୍କୁ ଛତ୍ର ପ୍ରଦାନ କରିଛନ୍ତି ଏବଂ ବ୍ରହ୍ମା ଭଗବାନ ବାମନଦେବଙ୍କୁ କମଣ୍ଡଳ ପ୍ରଦାନ କରିଛନ୍ତି। ତେଣୁ ବ୍ରହ୍ମଚାରୀ ଦଣ୍ଡ କମଣ୍ଡଳ ଧାରଣ କରିଥାଏ, ତେଣୁ ବ୍ରହ୍ମା କମଣ୍ଡଳ ପ୍ରଦାନ କରୁଛନ୍ତି ଏବଂ ସପ୍ତର୍ଷିମାନେ ଭଗବାନ ବାମନଦେବଙ୍କୁ କୁଶ ପ୍ରଦାନ କରୁଛନ୍ତି। ଯଜ୍ଞ ଅନୁଷ୍ଠାନ କରିବା ପାଇଁ, ଧର୍ମ ଅନୁଷ୍ଠାନ କରିବା ପାଇଁ କୁଶର ଆବଶ୍ୟକତା ଥାଏ, ତେଣୁ ସପ୍ତର୍ଷିମାନେ ଏହି କୁଶକୁ ପ୍ରଦାନ କରୁଛନ୍ତି ବ୍ରହ୍ମଚାରୀ ବାମନଦେବଙ୍କୁ। ଏବଂ ସରସ୍ୱତୀ ତାଙ୍କର ପାପ କାର୍ଯ୍ୟ କରିଛି, କିନ୍ତୁ ସେମାନେ କେହି ଏ ପାପ କାର୍ଯ୍ୟରେ ଅଂଶଗ୍ରହଣ କରିବା ପାଇଁ ରାଜି ନୁହନ୍ତି। ତେଣୁ ମୁଁ ଏତେ ସବୁ ଯେଉଁ ପାପ କରିଛି ତାର ପରିଣାମ ଯେ ଭୟାବହ ହବ ଏଥିରେ କୌଣସି ସନ୍ଦେହ ନାହିଁ, ତେଣୁ ମୁଁ ଏସବୁ ପାପରୁ କିପରି ମୁକ୍ତ ହେବି ଆପଣ ମୋତେ ମାର୍ଗ ପ୍ରଦର୍ଶନ କରନ୍ତୁ। ତେଣୁ ନାରଦ ମୁନି କୃପା ପରବଶ ହୋଇ ଦଶରତ୍ନଙ୍କରଙ୍କୁ କହିଲେ ତୁମେ ରାମ ନାମ ଜପ କର, ଭଗବାନ ରାମଚନ୍ଦ୍ରଙ୍କର ନାମ ଜପ କର, ତାହେଲେ ତୁମର ସମସ୍ତ ପାପ ଦୂରୀଭୂତ ହୋଇଯିବ, ତୁମର ସବୁ କର୍ମ କ୍ଷୟ ହୋଇଯିବ। ତେଣୁ ଦଶରତ୍ନଙ୍କର ନାରଦ ମୁନିଙ୍କର ଉପଦେଶକୁ ଗ୍ରହଣ କରି ସେ ରାମ ନାମ ଜପ କରିବା ପାଇଁ ଚେଷ୍ଟା କଲେ, କିନ୍ତୁ ଏତେ ସବୁ ଜୀବନରେ ପାପ କରିଛନ୍ତି ଯେ ରାମ ନାମ ମଧ୍ୟ ତାଙ୍କ ପାଟିରୁ ବାହାରିନି। ସେଥିପାଇଁ କୁହାଯାଏ ପାପୀ ଲୋକଙ୍କ ମୁଖରୁ ଭଗବାନଙ୍କର ନାମ ଉଚ୍ଚାରିତ ହୁଏ ନାହିଁ। ତେଣୁ ସେ ରାମ ରାମ ନ କହିପାରି ମରା ମରା କହିବାକୁ ଆରମ୍ଭ କଲେ, କିନ୍ତୁ ମରା ମରା ଯେତେବେଳେ ସେ ବାରମ୍ବାର କହୁଥାନ୍ତି ମରା ମଝିରେ ରାମ ଶବ୍ଦ ଆସିଯାଉଥାଏ। ତେଣୁ ସେ ରାମ ଶବ୍ଦ ଯେତେବେଳେ ଆସୁଥାଏ ତାଦ୍ୱାରା ସେ ତାଙ୍କର ହୃଦୟ ଶୁଦ୍ଧ ହେଲା, ତାଙ୍କର ସମସ୍ତ କର୍ମଫଳ ସବୁ କ୍ଷୟ ହେଲା। ଏହିପରି ଭାବରେ ଦଶରତ୍ନଙ୍କର ରାମ ନାମ ଜପ କରି ସମ୍ପୂର୍ଣ୍ଣ ଭାବରେ ଶୁଦ୍ଧ ହୋଇ ଶେଷରେ ବାଲ୍ମୀକି ମହର୍ଷି ଭାବରେ ପରିଚିତ ହେଲେ, ଯେଉଁ ବାଲ୍ମୀକି ଭଗବାନ ରାମଚନ୍ଦ୍ରଙ୍କର ଜୀବନ ଇତିହାସ ରାମାୟଣ ଲେଖନ କରିଥିଲେ। ତାଙ୍କର ଇଏ ହେଉଛି ପୂର୍ବବର୍ତ୍ତୀ ଅବସ୍ଥାର କଥା, ଯେ ସେ କିପରି ତାଙ୍କର ଭୁଲ ବୁଝିପାରି ସେ ପରେ ଭଗବାନ ରାମଚନ୍ଦ୍ରଙ୍କର ପରମ ଭକ୍ତ ହୋଇପାରିଥିଲେ। ତେଣୁ ଏଇ ମାୟା ମୋହିତ ହୋଇଥିବା ହେତୁ ଆମେ ସମସ୍ତେ ଏ ସଂସାରରେ ନିଜର ଜୀବନର ଉଦ୍ଦେଶ୍ୟ କ'ଣ ତାହା ନ ଜାଣି ଭ୍ରମିତ ହୋଇ ବିଭିନ୍ନ ପ୍ରକାର ପାପ କାର୍ଯ୍ୟରେ ଲିପ୍ତ ହେଉଛୁ ଏବଂ ତାର ପରିଣାମ ଆମକୁ ଭୋଗ କରିବାକୁ ହେବ। ପ୍ରତ୍ୟେକ ବ୍ୟକ୍ତି ସଂସାରରେ ନିଜ ନିଜର କର୍ମଫଳ ଭୋଗ କରିବା ପାଇଁ ବାଧ୍ୟ। ଯେତେବେଳେ ଆମେ ମୃତ୍ୟୁବରଣ କରିବା ସେତେବେଳେ ଆମର କର୍ମ ସାଥିରେ ଯିବ। ଆମେ ଯେଉଁ ଧର୍ମ ବା ପାପ କାର୍ଯ୍ୟ କରିଛେ ସେସବୁ ସାଥିରେ ଯିବ, ସେ ଅନୁସାରେ ଆମେ ଅନ୍ୟ ଜନ୍ମ ଗ୍ରହଣ କରିବା, ଶରୀର ଗ୍ରହଣ କରିବା, ଦୁଃଖ ବା କଷ୍ଟ ଭୋଗ କରିବା। ତେଣୁ କଶ୍ୟପ ମୁନି କହୁଛନ୍ତି ଯେ ହେ ଦେବୀ, ଏ ସଂସାରରେ ପ୍ରକୃତ ବ୍ୟକ୍ତି ମାୟା ମୋହିତ ହୋଇଥିବା ହେତୁ ଏ ସଂସାରରେ ପରିବାର ପ୍ରତି ଆସକ୍ତ ହେଉଛି, ପୁତ୍ର କନ୍ୟାଙ୍କ ପ୍ରତି ଆସକ୍ତ ହେଉଛି, ତେଣୁ ତୁମେ ଯଦି ଚାହୁଁଛ ତୁମର ପୁତ୍ରମାନଙ୍କର କଲ୍ୟାଣ, ତୁମେ ଚାହୁଁଛ ସେମାନେ ଦୁଃଖରୁ ମୁକ୍ତ ହୁଅନ୍ତୁ ବା ସେମାନଙ୍କର ଅବସ୍ଥାରେ ପରିବର୍ତ୍ତନ ହେଉ, ତାହେଲେ ତୁମେ ଏକମାତ୍ର ସେହି ଭଗବାନ କୃଷ୍ଣଙ୍କର ଶରଣାପନ୍ନ ହେବା ଉଚିତ। କାରଣ ଭଗବାନ କୃଷ୍ଣଙ୍କ ଭିନ୍ନ ତୁମର ଏହି ଦୁଃଖକୁ ଆଉ କେହି ଦୂର କରିପାରିବେ ନାହିଁ। ତେଣୁ କଶ୍ୟପ ମୁନି କହୁଛନ୍ତି ଉପତିଷ୍ଠସ୍ୱ ପୁରୁଷଂ ଭଗବନ୍ତଂ ଜନାର୍ଦ୍ଦନ, ହେ ଦେବୀ ତୁମେ ସେହି ଭଗବାନ ପରମ ପୁରୁଷ ଆଦି ପୁରୁଷ ଭଗବାନ ଶ୍ରୀକୃଷ୍ଣଙ୍କୁ ଧ୍ୟାନ କର, ତାଙ୍କର ଭଜନ କର, କାରଣ ସେ ହେଉଛନ୍ତି ଜନାର୍ଦ୍ଦନ, ସେ ସମସ୍ତ ଦୁଃଖ ବା ବିପତ୍ତିକୁ ସେ ଦୂରୀଭୂତ କରିପାରିବେ। ସେ ହେଉଛନ୍ତି ଶତ୍ରୁ ଦମନକାରୀ, ଶତ୍ରୁମାନଙ୍କୁ ନଷ୍ଟ କରିପାରିବେ। ତେଣୁ ସେ ଭଗବାନ ଜନାର୍ଦ୍ଦନ ଯିଏକି ଜନତାର ଦୁଃଖକୁ ଦୂର କରିପାରନ୍ତି, ତୁମେ ସେଇ ଦୁଃଖ ନାଶନ ପ୍ରଭୁ ଭଗବାନ ଶ୍ରୀକୃଷ୍ଣଙ୍କର ଭଜନ କର। ଏବଂ ସର୍ବଭୂତ ଗୁହାବାସମ ବାସୁଦେବଂ ଜଗଦ୍ଗୁରୁ, ଯେଉଁ ଭଗବାନ ସମସ୍ତଙ୍କ ହୃଦୟରେ ପରମାତ୍ମା ରୂପରେ ନିବାସ କରୁଛନ୍ତି, ଏବଂ ଯେ ହେଉଛନ୍ତି ସମସ୍ତ ଜଗତର ଗୁରୁ ସଦୃଶ, କୃଷ୍ଣ ବନ୍ଦେ ଜଗଦ୍ଗୁରୁ। କାରଣ ଏ ସଂସାରରେ ପ୍ରକୃତ ପକ୍ଷେ ଜ୍ଞାନ ଭଗବାନ କୃଷ୍ଣଙ୍କ ଠାରୁ ଆସୁଛି। ସେ ପ୍ରଥମେ ଜନସାଧାରଣଙ୍କର ମଙ୍ଗଳ ପାଇଁ ସେହି ଦିବ୍ୟ ଜ୍ଞାନ ପ୍ରଦାନ କରୁଛନ୍ତି। ତେଣୁ ଭଗବାନ ସେ ହେଉଛନ୍ତି ଜଗତଗୁରୁ, ସେ ମାର୍ଗ ପ୍ରଦର୍ଶନ କରୁଛନ୍ତି ଆମେ କିପରି ସଂସାରରେ ଦୁଃଖରୁ ମୁକ୍ତ ହୋଇପାରିବା, ଆମର ଜୀବନର ଲକ୍ଷ୍ୟ ସମ୍ବନ୍ଧରେ ସଚେତନ ହୋଇପାରିବା। ତେଣୁ କଶ୍ୟପ ମୁନି କହୁଛନ୍ତି ସେ ଭଗବାନ ବାସୁଦେବ, ବସୁଦେବଙ୍କର ପୁତ୍ର ବାସୁଦେବ କୃଷ୍ଣ, ଯିଏକି ଜଗତଗୁରୁ, ସମସ୍ତ ଜଗତର ଗୁରୁ ସ୍ୱରୂପ, ତୁମେ ତାଙ୍କର ଭଜନ କର, ତାଙ୍କର ଧ୍ୟାନ କର, ତାଙ୍କର ଚିନ୍ତନ କର, ତାହେଲେ ସେ ତୁମର ଏହି ଦୁଃଖକୁ ଦୂର କରିପାରିବେ। ପ୍ରକୃତ ପକ୍ଷେ ଦେଖିବାକୁ ଗଲେ ଭଗବାନ ଶ୍ରୀକୃଷ୍ଣ ହି ସମସ୍ତଙ୍କର ଏ ସଂସାରରେ ଆଶ୍ରୟ ସଦୃଶ। ଅକାମ ସର୍ବକାମ ବା ମୋକ୍ଷ କାମ ଉଦାରଧି ତୀବ୍ରେଣ ଭକ୍ତି ଯୋଗେନ ଜଗତେ ପୁରୁଷଂ ପରମ। ସେ ପରମ ପୁରୁଷ ଭଗବାନ ଶ୍ରୀକୃଷ୍ଣଙ୍କୁ ଅକାମ ସର୍ବକାମ ଏବଂ ମୋକ୍ଷ କାମ ସମସ୍ତ ତାଙ୍କର ଭଜନ କରିପାରିବେ, ତାଙ୍କର ଭକ୍ତି ଆଚରଣ କରିପାରିବେ। କାରଣ ଯେଉଁମାନେ ମୋକ୍ଷ କାମ, ଯେଉଁମାନେ ଜୀବନରେ ମୋକ୍ଷ ଚାହୁଁଛନ୍ତି, ମୁକ୍ତି ଚାହୁଁଛନ୍ତି, ସେମାନେ ମଧ୍ୟ ଭଗବାନ କୃଷ୍ଣଙ୍କର ଭଜନ କରିପାରିବେ। ଏବଂ ଯେଉଁମାନେ ସର୍ବକାମ, ଯେଉଁମାନଙ୍କର ଅନେକ କାମନା ରହିଛି ଜୀବନରେ ପୂର୍ଣ୍ଣ କରିବା ପାଇଁ ଭୌତିକ କାମନା, ସେମାନେ ମଧ୍ୟ ଭଗବାନ କୃଷ୍ଣଙ୍କର ଭଜନ କରି ସେମାନଙ୍କର ଭୌତିକ କାମନାକୁ ପରିତୃପ୍ତ କରିପାରିବେ। ଏବଂ ଯେଉଁମାନେ ଅକାମ, ଯେଉଁମାନଙ୍କର କୌଣସି କାମନା ନାହିଁ, ଭୌତିକ କାମନା, କେବଳ ଭଗବାନ କୃଷ୍ଣଙ୍କର ଶୁଦ୍ଧ ଭକ୍ତି ଆଚରଣ କରି ତାଙ୍କର ସେବା କରିବା ପାଇଁ ଚାହୁଁଛନ୍ତି ଯେଉଁ ଭକ୍ତମାନେ, ସେମାନେ ମଧ୍ୟ ଭଗବାନ କୃଷ୍ଣଙ୍କର ଭଜନ କରିବେ। ତେଣୁ ଜଣେ ସର୍ବକାମ ହୋଇଥାଉ କିମ୍ବା ମୁଖ୍ୟକାମୀ ହୋଇଥାଉ ବା ଅକାମୀ ହୋଇଥାଉ, ସେ ଯଦି ଭଗବାନ କୃଷ୍ଣଙ୍କର ଭଜନ କରେ, ଭଗବାନ କୃଷ୍ଣଙ୍କର ଭକ୍ତି ଆଚରଣ କରେ, ତାହେଲେ ସେ ଜୀବନରେ ଚରମ ସଂସିଦ୍ଧିକୁ ପ୍ରାପ୍ତ ହେବ। ତେଣୁ ଭଗବାନ କୃଷ୍ଣ ହେଉଛନ୍ତି ସମସ୍ତଙ୍କର ଆଶ୍ରୟ ସଦୃଶ। ଭଗବାନ କୃଷ୍ଣ ଗୀତାରେ କହୁଛନ୍ତି ଯେ ଚତୁର୍ବିଧା ଭଜନ୍ତେ ମାଂ ଜନା ସୁକୃତି ନର୍ଜୁନ ଆର୍ଥି ଅର୍ଥାର୍ଥୀ ଜିଜ୍ଞାସୁ ଜ୍ଞାନୀ ଚ ଭରତର୍ଷଭ। ଯେ ହେ ଅର୍ଜୁନ, ଯେଉଁମାନେ ବିପଦରେ ପଡ଼ିଛନ୍ତି, ଆର୍ଥୀ, ଯେଉଁମାନେ ଅର୍ଥ କାମନା କରୁଛନ୍ତି, ଜୀବନରେ ଧନ ସମ୍ପତ୍ତି ଲାଭ କରିବା ପାଇଁ କାମନା କରୁଛନ୍ତି, ଯେଉଁମାନେ ମୋତେ ଜାଣିବା ପାଇଁ ଜିଜ୍ଞାସୁ ବା ଯେଉଁମାନେ ଜ୍ଞାନରେ ସ୍ଥିତ ହୋଇଛନ୍ତି, ଅର୍ଥାତ୍ ଅନେକ ଜନ୍ମ ପରେ ବହୁନାଂ ଜନ୍ମନାଂ ଅନ୍ତେ ଜ୍ଞାନବାନ ମାଂ ପ୍ରପଦ୍ୟତେ ବାସୁଦେବ ସର୍ବଂ ଇତି ସ ମହାତ୍ମା ସୁଦୁର୍ଲଭ। ଅନେକ ଜନ୍ମ ପରେ, ଅନେକ ଜନ୍ମ ଭ୍ରମଣ କରିସାରିବା ପରେ, ଯେତେବେଳେ ବ୍ୟକ୍ତି ଏହି ସିଦ୍ଧାନ୍ତରେ ଉପନୀତ ହୁଏ ଯେ ବାସୁଦେବ କୃଷ୍ଣ ହେଉଛନ୍ତି ସବୁକିଛିର ମୂଳ, ସବୁକିଛିର ଆଶ୍ରୟ ସଦୃଶ, ତେଣୁ ଭଗବାନ ବାସୁଦେବଙ୍କର ଯେତେବେଳେ ଭକ୍ତି ଆଚରଣ କରେ ବ୍ୟକ୍ତି, ସେ ପ୍ରକୃତ ପକ୍ଷେ ମହାତ୍ମା ପଦବାଚ୍ୟ। ସେ ବ୍ୟକ୍ତି ସଂସାରରେ ଅନେକ ଜନ୍ମରେ ଅନେକ କାର୍ଯ୍ୟ କରୁଛି, ଅନେକ କର୍ମରେ ପ୍ରବୃତ୍ତ ହେଉଛି ଏବଂ ଅନେକ ପ୍ରକାର ଧର୍ମର ଅଭ୍ୟାସ ମଧ୍ୟ କରୁଛି, କିନ୍ତୁ ଯେତେବେଳେ ବ୍ୟକ୍ତି ଶେଷରେ ଭଗବାନ ଶ୍ରୀକୃଷ୍ଣଙ୍କର ଶରଣାପନ୍ନ ହୁଏ, ସେତେବେଳେ ସେ ପ୍ରକୃତ ଜ୍ଞାନରେ ସ୍ଥିତ ହୋଇଛି ବୋଲି ଗ୍ରହଣ କରାଯାଏ। ତେଣୁ ଭଗବାନ କୃଷ୍ଣ କହୁଛନ୍ତି ଯେ ଚାରି ପ୍ରକାର ଲୋକ ମୋ ନିକଟକୁ ଆସିଥାନ୍ତି, ମୋର ଆଶ୍ରୟ ଗ୍ରହଣ କରିଥାନ୍ତି, କିନ୍ତୁ ବାସୁଦେବ କୃଷ୍ଣ ଭାବରେ ଯେଉଁମାନେ ଭଗବାନ କୃଷ୍ଣଙ୍କୁ ଜ୍ଞାନରେ ସ୍ଥିତ ହୋଇ ତାଙ୍କର ଶରଣାପନ୍ନ ହୋଇଥାନ୍ତି, ସେମାନଙ୍କୁ ଭଗବାନ କହୁଛନ୍ତି ସେମାନେ ମୋର ଅତ୍ୟନ୍ତ ପ୍ରିୟ। ଅର୍ଥାତ୍ ଯେଉଁମାନେ ଶୁଦ୍ଧ ଭକ୍ତି ଆଚରଣ କରିଥାନ୍ତି ସେମାନେ ଶ୍ରେଷ୍ଠ ବୋଲି ଭଗବାନ କହୁଛନ୍ତି। ଅବଶ୍ୟ ଯେଉଁମାନେ ମିଶ୍ରା ଭକ୍ତି ବା ଯେଉଁମାନଙ୍କର ଭୌତିକ କାମନା ରହିଛି, ସେମାନେ ଯଦିଓ ଭଗବାନ କୃଷ୍ଣଙ୍କର ଶରଣାପନ୍ନ ହୋଇଥାନ୍ତି, ଏବଂ ଭଗବାନ କୃଷ୍ଣ ସେମାନଙ୍କର କାମନା ମଧ୍ୟ ପୂର୍ଣ୍ଣ କରିଥାନ୍ତି ଏବଂ ସେମାନେ ମଧ୍ୟ ଭକ୍ତ ପଦବାଚ୍ୟ ଭକ୍ତ ସେମାନେ କିନ୍ତୁ ସେମାନେ ଶୁଦ୍ଧ ଭକ୍ତ ନୁହନ୍ତି କାଳକ୍ରମେ ସେମାନେ ଯଦି ଭଗବାନଙ୍କର ଭକ୍ତି ଆଚରଣ କରିଥାନ୍ତି ତାହେଲେ ସେମାନେ ଏହି ଭୌତିକ କାମନାରୁ ଶୁଦ୍ଧ ହୋଇ ଶେଷରେ ଶୁଦ୍ଧ ଭକ୍ତି ଆଚରଣ କରିଥାନ୍ତି ଏବଂ ଭଗବାନଙ୍କ କୃଷ୍ଣଙ୍କର ଶୁଦ୍ଧ ଭକ୍ତିକୁ ପ୍ରାପ୍ତ ହୋଇଥାନ୍ତି ତେଣୁ ଯେକୌଣସି ପରିସ୍ଥିତିରେ ଥିଲେ ମଧ୍ୟ ଜଣଙ୍କର ଭୌତିକ କାମନା ଥାଉ ବା ଜଣଙ୍କର ଭୌତିକ କାମନା ନ ଥାଉ ବା ଜଣେ ମୁଖ୍ୟକାମୀ ହୋଇଥାଉ ପ୍ରତିଟି ପରିସ୍ଥିତିରେ ତାର ଏକାନ୍ତ କର୍ତ୍ତବ୍ୟ ହେଉଛି ଭଗବାନ ଶ୍ରୀକୃଷ୍ଣଙ୍କର ଶରଣାପନ୍ନ ହେବା ତାଙ୍କର ଭକ୍ତି ଆଚରଣ କରିବା ତାଙ୍କର ଧ୍ୟାନ କରିବା ତାଙ୍କର ନାମ କୀର୍ତ୍ତନ କରିବା ତାଙ୍କର ପୂଜା ଅର୍ଚ୍ଚନା କରିବା ଏହା ହେଉଛି ବ୍ୟକ୍ତିର ପରମ କର୍ତ୍ତବ୍ୟ ଜୀବନରେ ତେଣୁ ଏପରି ଉପଦେଶ ପ୍ରଦାନ କରି କଶ୍ୟପ ମୁନି ଅଦିତିଙ୍କୁ ପୟୋବ୍ରତ ଅନୁଷ୍ଠାନ କରିବା ପାଇଁ ଉପଦେଶ ପ୍ରଦାନ କରୁଛନ୍ତି ସେ କହୁଛନ୍ତି ଯେ ହେ ଦେବୀ ମୁଁ ଯେତେବେଳେ ପୁତ୍ରକାମୀ ହୋଇଥିଲି ପୁତ୍ରର କାମନା କରିଥିଲି ସେତେବେଳେ ପୁତ୍ର କାମନାରେ ମୁଁ ଅନେକ ବର୍ଷ ତପସ୍ୟା କରିଥିଲି ସେତେବେଳେ ବ୍ରହ୍ମା ମୋତେ ଏହି ଉପଦେଶ ପ୍ରଦାନ କରିଥିଲେ ଯେ କିପରି ଭାବରେ ପୟବ୍ରତ ଅନୁଷ୍ଠାନ କଲେ କରି ଭଗବାନ କୃଷ୍ଣଙ୍କୁ ସନ୍ତୁଷ୍ଟ କଲେ କିପରି ଭାବରେ ବ୍ୟକ୍ତିର କାମନା ପୂର୍ଣ୍ଣ ହୋଇଥାଏ ଏ ଉପଦେଶ ସ୍ୱୟଂ ବ୍ରହ୍ମା ମୋତେ ପ୍ରଦାନ କରିଥିଲେ ତେଣୁ ମୁଁ ଏଇ ଯେଉଁ ପୟବ୍ରତ ଅନୁଷ୍ଠାନର କଥା ବ୍ରହ୍ମାଙ୍କ ମୁଖରୁ ଶ୍ରବଣ କରିଥିଲି ସେ କଥା ବର୍ତ୍ତମାନ ମୁଁ ତୁମକୁ କହୁଛି ଅର୍ଥାତ୍ କଶ୍ୟପ ମୁନି କୌଣସି ମନଗଢ଼ା ଉପଦେଶ ପ୍ରଦାନ କରୁନାହାନ୍ତି ଅଦିତିଙ୍କୁ ମନଗଢ଼ା ଧର୍ମର ଉପଦେଶ ପ୍ରଦାନ କରୁନାହାନ୍ତି କାରଣ ଆଜିକାଲି ଅନେକ ସବୁ ମନଗଢ଼ା ଧର୍ମ ଦେଖିବାକୁ ମିଳେ ମନ ଧର୍ମ ଯାହାଫଳରେ ବ୍ୟକ୍ତିମାନେ ପ୍ରକୃତ ଲାଭ ପ୍ରାପ୍ତ ହୋଇପାରନ୍ତି ନାହିଁ ସେଥିପାଇଁ ଭଗବାନ କୃଷ୍ଣ ମଧ୍ୟ ଗୀତାରେ କହୁଛନ୍ତି ଜଂ ଶାସ୍ତ୍ରଂ ବିଧିଂ ଉତ୍ସୃଜ୍ୟ ବର୍ତ୍ତତେ କାମକାରତ ନ ସ ସିଦ୍ଧିଂ ଅବାପ୍ନୋତି ନ ସୁଖଂ ନ ପରାଙ୍ଗତି ଯେଉଁମାନେ ଶାସ୍ତ୍ର ବିଧିକୁ ତ୍ୟାଗ କରି ନିଜର ମନଧର୍ମ ଅନୁସାରେ ଧର୍ମ ଆଚରଣ କରିଥାନ୍ତି ସେମାନେ ଜୀବନରେ ସୁଖକୁ ପ୍ରାପ୍ତ ହୋଇପାରନ୍ତି ନାହିଁ ବା ସିଦ୍ଧିକୁ ପ୍ରାପ୍ତ ହୋଇପାରନ୍ତି ନାହିଁ ବା ପରମ ଗତିକୁ ମଧ୍ୟ ପ୍ରାପ୍ତ ହୋଇପାରନ୍ତି ନାହିଁ ତେଣୁ ମନଗଢ଼ା ଧର୍ମରେ ଅନୁଷ୍ଠାନ କରିବାରେ କିଛି ଲାଭ ନାହିଁ ଆମକୁ ଶାସ୍ତ୍ରବିଧି ଅନୁସାରେ ଧର୍ମ ଆଚରଣ କରିବା ଉଚିତ ତେଣୁ କିପରି ଭାବରେ ଆମେ ଭଗବାନ କୃଷ୍ଣଙ୍କୁ ସନ୍ତୁଷ୍ଟ କରିବା ସେଥିପାଇଁ ଭଗବାନ କୃଷ୍ଣ ଗୀତାରେ ଉପଦେଶ ପ୍ରଦାନ କରିଛନ୍ତି ଏବଂ ବିଶେଷ ଭାବରେ ଏଠାରେ ଯେଉଁ ପୟବ୍ରତ ଅନୁଷ୍ଠାନର କଥା କଶ୍ୟପ ମୁନି କହୁଛନ୍ତି ଏ ମଧ୍ୟ ତାଙ୍କର ମନଗଢ଼ା ଧର୍ମ ନୁହେଁ ସେ ବ୍ରହ୍ମାଙ୍କଠାରୁ ଏ ଉପଦେଶ ଗ୍ରହଣ କରିଛନ୍ତି ତେଣୁ ସେ ନିଜର ପତ୍ନୀ ଅଦିତିଙ୍କୁ ଏହି ପୟବ୍ରତ ଅନୁଷ୍ଠାନ କଥା କହୁଛନ୍ତି ଯେ କିପରି ଭାବରେ ଏହି ପୟବ୍ରତ ଅନୁଷ୍ଠାନ କରାଯାଏ ତାର ସବୁ ନୀତି ନିୟମ କ'ଣ ତେଣୁ କଶ୍ୟପ ମୁନି କହୁଛନ୍ତି ଏହି ପୟବ୍ରତ ଅନୁଷ୍ଠାନ ଫାଲ୍ଗୁନ ମାସର ଶୁକ୍ଳ ପ୍ରତିପଦା ତିଥିରୁ ଆରମ୍ଭ କରିବା ଦରକାର ଏବଂ ଏହା ଦ୍ୱାଦଶ ଦିନ ପର୍ଯ୍ୟନ୍ତ ଚାଲୁ ରହିବା ଆବଶ୍ୟକ ପ୍ରତିପଦାଠାରୁ ଦ୍ୱାଦଶୀ ତିଥି ପର୍ଯ୍ୟନ୍ତ ଏହି ପୟବ୍ରତ ଅନୁଷ୍ଠାନ କରାଯାଏ ଏବଂ ଏହି ପୟବ୍ରତ ଅନୁଷ୍ଠାନ କାଳରେ ବ୍ୟକ୍ତି କେବଳ ପୟ ଅର୍ଥାତ୍ ଦୁଗ୍ଧ ପାନ କରି ସେହି ବ୍ରତ ଅନୁଷ୍ଠାନ କରିବ ବାର ଦିନ ପର୍ଯ୍ୟନ୍ତ ତେଣୁ କଶ୍ୟପ ମୁନି କହୁଛନ୍ତି ଏହି ବ୍ରତ ଅନୁଷ୍ଠାନର ପୂର୍ବ ଦିନ ଅର୍ଥାତ୍ ଅମାବାସ୍ୟା ଦିନ ଫାଲ୍ଗୁନ ମାସର ଅମାବାସ୍ୟା ଦିନ ଯଦି କେଉଁଠାରେ ବରାହ ବିଦୃତ ମାଟି ମିଳେ ଅର୍ଥାତ୍ ବରାହ ଦ୍ୱାରା ଦାନ୍ତରେ ଖୋଦିତ ହୋଇଥିବା ମାଟି ମିଳିବ ସେ ମାଟି ଦ୍ୱାରା ମାଟିକୁ ଶରୀରରେ ଲେପନ କରି ବ୍ୟକ୍ତି ନଦୀ ଜଳରେ ସ୍ନାନ କରିବା ଆବଶ୍ୟକ ଏବଂ ସେହି ନଦୀ ଜଳରେ ସ୍ନାନ କରିବା ସମୟରେ ସେ ବସୁନ୍ଧରା ଅର୍ଥାତ୍ ପୃଥିବୀଙ୍କୁ ପ୍ରାର୍ଥନା କରିବା ଉଚିତ ଯେ ହେ ବସୁନ୍ଧରେ ଆପଣ ମୋର ସମସ୍ତ ପାପକୁ ନଷ୍ଟ କରିଦିଅନ୍ତୁ ଏହିପରି ଭାବରେ ପ୍ରାର୍ଥନା କରି ବସୁନ୍ଧରା ପୃଥିବୀଙ୍କୁ ବ୍ୟକ୍ତି ଏଇ ଶୁଦ୍ଧ ହୋଇ ଏହି ପ୍ରୟବ୍ରତ ଅନୁଷ୍ଠାନ ପ୍ରତିପଦା ତିଥିଠାରୁ ଆରମ୍ଭ କରିବ। ପ୍ରତିପଦା ତିଥି ଦିନ ସେ ଭଗବାନ କୃଷ୍ଣଙ୍କର ବିଗ୍ରହକୁ ଏକ ଆସନ ଉପରେ ପ୍ରତିଷ୍ଠିତ କରି ବା ବେଦୀ ଉପରେ ପ୍ରତିଷ୍ଠିତ କରି ସେ ତାଙ୍କର ପୂଜା ଅର୍ଚ୍ଚନା ଆରମ୍ଭ କରିବ। ଭଗବାନଙ୍କୁ ଆବାହନ ପାଦ୍ୟ ଅର୍ଘ୍ୟ ଆଦି ପୁଷ୍ପମାଳା ଆଦି ପ୍ରଦାନ କରି ଭଗବାନଙ୍କୁ ଦୁଗ୍ଧ ଦ୍ୱାରା ସ୍ନାନ କରାଇବ। ସ୍ନାନ କରିସାରିବା ପରେ ଭଗବାନଙ୍କୁ ବସ୍ତ୍ର ଏବଂ ଅଳଙ୍କାର ଆଦି ଅର୍ପଣ କରିବ। ତା ସହିତ ପାଦ୍ୟ ଅର୍ଘ୍ୟ ଆଚମନ ଏବଂ ଧୂପ ଦୀପ ନୈବେଦ୍ୟ ପ୍ରଦାନ କରି ଭଗବାନଙ୍କୁ ସନ୍ତୁଷ୍ଟ କରିବ। ତାପରେ ସେ ଭଗବାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ସ୍ତୁତି ବା ପ୍ରାର୍ଥନା କରିବ। ଏହିପରି ଭାବରେ ଦ୍ୱାଦଶ ଦିନ ପର୍ଯ୍ୟନ୍ତ ପ୍ରତିଦିନ ଏହିପରି ଭାବରେ ଭଗବାନଙ୍କର ପୂଜା ଅର୍ଚ୍ଚନା ହେବା ଆବଶ୍ୟକ ଏବଂ ପ୍ରତିଦିନ ଶ୍ରୀମଦ୍ ଭାଗବତ ପାଠ କରିବା ଆବଶ୍ୟକ ଏବଂ ବିଭିନ୍ନ ପ୍ରକାର ନୃତ୍ୟ କୀର୍ତ୍ତନ ମଧ୍ୟ ଭଗବାନଙ୍କ ସମ୍ମୁଖରେ ତାଙ୍କର ପ୍ରସନ୍ନତା ବିଧାନ ପାଇଁ କରିବା ଆବଶ୍ୟକ। ଏହିପରି ଭାବରେ ପ୍ରତିଦିନ ଭଗବାନଙ୍କୁ ଅର୍ଚ୍ଚନା କରିସାରି ତାଙ୍କୁ ନୈବେଦ୍ୟ ଅର୍ପଣ କରିସାରି ବ୍ରାହ୍ମଣମାନଙ୍କୁ ସେହି ପ୍ରସାଦ ବ୍ରାହ୍ମଣ ଏବଂ ବୈଷ୍ଣବମାନଙ୍କୁ ସେ ପ୍ରସାଦ ଅର୍ପଣ କରିବା ଆବଶ୍ୟକ ଏବଂ ନିଜେ କିଛି ସେ ପ୍ରସାଦ ଗ୍ରହଣ କରି କେବଳ ପୟପାନ ଅର୍ଥାତ୍ ଦୁଗ୍ଧପାନ କରି ପ୍ରତିଦିନ ବ୍ୟକ୍ତି ଏହିପରି ବ୍ରତ ଅନୁଷ୍ଠାନ କରିବ ଦ୍ୱାଦଶୀ ତିଥି ପର୍ଯ୍ୟନ୍ତ। ଏବଂ ଏହି ବ୍ରତ ଅନୁଷ୍ଠାନ କାଳରେ ବ୍ୟକ୍ତି ବ୍ରହ୍ମଚର୍ଯ୍ୟ ବ୍ରତ ଅବଲମ୍ବନ କରିବ ଏବଂ ଭୂମିରେ ଶୟନ କରିବ, ତ୍ରିସନ୍ଧ୍ୟାରେ ସ୍ନାନ କରିବ, ତିନିଥର ସ୍ନାନ କରିବ। ଏହିପରି ଭାବରେ ଏହି ପୟବ୍ରତ ଅନୁଷ୍ଠାନ ଭଗବାନ କୃଷ୍ଣଙ୍କୁ ସବୁ ସମୟରେ ଧ୍ୟାନ କରିବ। ଏହି ବ୍ରତ କାଳରେ ବ୍ୟକ୍ତି କୌଣସି ଗ୍ରାମ୍ୟ କଥା ଆଲୋଚନା କରିବ ନାହିଁ, ଘର କଥା ବା କୌଣସି ଭୌତିକ କଥା କେବେ ଆଲୋଚନା କରିବ ନାହିଁ। ସବୁ ସମୟରେ ଭଗବାନ କୃଷ୍ଣଙ୍କର ଧ୍ୟାନରେ ରହିବ ବା ତାଙ୍କର କଥା ଚିନ୍ତା କରୁଥିବ। ଏହିପରି ଶୁଦ୍ଧକୃତ ଭାବରେ ଏହି ଅନୁଷ୍ଠାନ ପୟବ୍ରତ ଅନୁଷ୍ଠାନ ଆରମ୍ଭ କରିବ ଦ୍ୱାଦଶ ଦିନ ପର୍ଯ୍ୟନ୍ତ ଏବଂ ତ୍ରୟୋଦଶ ଦିନ ଭଗବାନଙ୍କର ବିଗ୍ରହଙ୍କୁ ପଞ୍ଚାମୃତରେ ସ୍ନାନ କରି ଠିକ୍ ସେହିପରି ପୂଜା ଅର୍ଚ୍ଚନା ବିଧି ଅନୁଷ୍ଠାନ କରିବ ଏବଂ ଭଗବାନଙ୍କୁ ନୈବେଦ୍ୟ ଅର୍ପଣ କରିସାରିବା ପରେ ସମସ୍ତ ବୈଷ୍ଣବ ବ୍ରାହ୍ମଣମାନଙ୍କୁ ଉପସ୍ଥିତ ଥିବା ବୈଷ୍ଣବ ବ୍ରାହ୍ମଣମାନଙ୍କୁ ଭୋଜନ ପ୍ରଦାନ କରିବ। ଯେପରି ଆମେ ଗତକାଲି ଆଲୋଚନା କରୁଥିଲେ ଯେ ଭଗବାନଙ୍କର ମୁଖ ହେଉଛନ୍ତି ବୈଷ୍ଣବମାନେ ବ୍ରାହ୍ମଣମାନେ ଏବଂ ଅଗ୍ନି ମଧ୍ୟ ଭଗବାନଙ୍କର ମୁଖ, ତେଣୁ ପୟବ୍ରତ ଅନୁଷ୍ଠାନ କରୁଥିବା ବ୍ୟକ୍ତି ପ୍ରତିଦିନ ଭଗବାନଙ୍କର ଅର୍ଚ୍ଚନା ସହିତ ହୋମ ବା ଯଜ୍ଞ ଅନୁଷ୍ଠାନରେ ମଧ୍ୟ ଆହୁତି ପ୍ରଦାନ କରିବ, ବିଭିନ୍ନ ପ୍ରକାର ଘୃତ ଶସ୍ୟ ଫଳମୂଳ ଏସବୁ ଆହୁତି ପ୍ରଦାନ କରିବ, ବ୍ରାହ୍ମଣମାନଙ୍କୁ ଭୋଜନ ପ୍ରଦାନ କରିବ, ବୈଷ୍ଣବମାନଙ୍କୁ ଭୋଜନ ପ୍ରଦାନ କରିବ। ଏହିପରି ଭାବରେ ସେ ଭଗବାନ ବିଷ୍ଣୁଙ୍କୁ ସନ୍ତୁଷ୍ଟ କରିବ। ତେଣୁ ଶେଷ ଦିନ ତ୍ରୟୋଦଶ ତିଥି ଦିନ ଏହିପରି ବ୍ରତର ସେ ଉଦ୍ଯାପନ କରିବ, ବୈଷ୍ଣବମାନଙ୍କୁ ବ୍ରାହ୍ମଣମାନଙ୍କୁ ଭୋଜନ ପ୍ରଦାନ କରି ତାଙ୍କୁ ଦକ୍ଷିଣା ପ୍ରଦାନ କରିବ, କାରଣ ବିନା ଦକ୍ଷିଣାରେ କେବଳ ଭୋଜନ ଦ୍ୱାରା କାର୍ଯ୍ୟ ସଫଳ ହୁଏନି, ତେଣୁ ଦକ୍ଷିଣା ପ୍ରଦାନ କରିବା ମଧ୍ୟ ବିଧେୟ। ତାପରେ ବ୍ରାହ୍ମଣମାନଙ୍କୁ ବୈଷ୍ଣବମାନଙ୍କୁ ବସ୍ତ୍ର ଅଳଙ୍କାର ଆଦି ପ୍ରଦାନ କରିବ, ଏହିପରି ଭାବରେ ସେମାନଙ୍କୁ ସନ୍ତୁଷ୍ଟ କରି ବ୍ରତ ଉଦ୍ଯାପନ କରିବ। କିନ୍ତୁ କେବଳ ଯେ ବ୍ରାହ୍ମଣ ବା ବୈଷ୍ଣବମାନଙ୍କୁ ଖାଦ୍ୟ ବା ପ୍ରସାଦ ପ୍ରଦାନ କରିବ ତା ନୁହେଁ, ଏପରିକି ଅତିଥି ଭିକ୍ଷୁକ ଏବଂ ଚଣ୍ଡାଳ ଶୂଦ୍ର ମଧ୍ୟ ସେମାନେ ମଧ୍ୟ ଏହି ପ୍ରସାଦ ପ୍ରାପ୍ତ ହେବାର ଅଧିକାରୀ, ଅର୍ଥାତ୍ ସେମାନଙ୍କୁ ମଧ୍ୟ ଚଣ୍ଡାଳମାନଙ୍କୁ ଶୂଦ୍ରମାନଙ୍କୁ ଭିକ୍ଷୁକମାନଙ୍କୁ ଏପରିକି ପଶୁମାନଙ୍କୁ ମଧ୍ୟ ବ୍ରତ ଅନୁଷ୍ଠାନ କରି ସମସ୍ତଙ୍କୁ ପ୍ରସାଦ ଅର୍ପଣ କରିବା ଆବଶ୍ୟକ। ତା ଅର୍ଥ ସେ ବ୍ରାହ୍ମଣ ବୈଷ୍ଣବ ଏବଂ ସମସ୍ତଙ୍କୁ ଭଗବାନଙ୍କର ପ୍ରସାଦ ସେ ବିତରଣ କରିବ। ଏହିପରି ଭାବରେ ସେ ଏହି ପର୍ବତ ଅନୁଷ୍ଠାନକୁ ଉଦ୍ଯାପନ କରିବ। ତେଣୁ କଶ୍ୟପମାନେ କହୁଛନ୍ତି, ହେ ଦେବୀ, ଏହି ପର୍ବତ ସମସ୍ତ ଯଜ୍ଞର ସାର, ସର୍ବଯଜ୍ଞ, ଏହାକୁ ସର୍ବଯଜ୍ଞ ବୋଲି କୁହାଯାଏ। ଅର୍ଥାତ୍ ଏହି ପର୍ବତ ଅନୁଷ୍ଠାନ କଲେ ସର୍ବଯଜ୍ଞର ଫଳ ପ୍ରାପ୍ତ ହୋଇଥାଏ ଏବଂ ତା ସହିତ ସମସ୍ତ ପ୍ରକାର ଦାନ ତପସ୍ୟାର ମଧ୍ୟ ଏହି ପର୍ବତ ହେଉଛି ସାର ସଦୃଶ। ତେଣୁ ଏହି ପର୍ବତ ଅନୁଷ୍ଠାନ କଲେ ବ୍ୟକ୍ତି ସମସ୍ତ ଯଜ୍ଞ ତପସ୍ୟା ଏବଂ ବ୍ରତ ଦାନର ଫଳକୁ ପ୍ରାପ୍ତ ହୋଇଥାଏ। ତେଣୁ ଏହିପରି କହି କଶ୍ୟପ ମୁନି ଅଦିତିଙ୍କୁ ଏହି ପର୍ବତ ଅନୁଷ୍ଠାନର କଥା କହୁଛନ୍ତି ଏବଂ ସେ କହୁଛନ୍ତି ଯେ ହେ ଦେବୀ, ପ୍ରକୃତ ପକ୍ଷେ ଯେଉଁ ଅନୁଷ୍ଠାନର ଉଦ୍ଦେଶ୍ୟ ଭଗବାନ ହରିଙ୍କୁ ସନ୍ତୁଷ୍ଟ କରିବା, ସେ ହେଉଛି ପ୍ରକୃତ ଧର୍ମ ଅନୁଷ୍ଠାନ। ତେଣୁ ସେ କହୁଛନ୍ତି, ତଏବ ନିୟମ ସାକ୍ଷାତ ତଏବ ତ ଯମୋତ୍ତମ ତପୋଦାନ ବ୍ରତଂ ଯଜ୍ଞ ଜେନ ତୁଷ୍ୟତି ଅଧକ୍ଷଜ। ସେ ହେଉଛି ପ୍ରକୃତ ନିୟମ, ଯେଉଁ ନିୟମକୁ ପାଳନ କଲେ ଭଗବାନ ଅଧକ୍ଷଜ ହରି ସନ୍ତୁଷ୍ଟ ହୁଅନ୍ତି, ସେ ହେଉଛି ପ୍ରକୃତ ନିୟମ। ଯେଉଁ ଯମ ଅର୍ଥାତ୍ ଇନ୍ଦ୍ରିୟ ସଂଯମ ପାଇଁ ଯେଉଁ ଅନୁଷ୍ଠାନ କରାଯାଏ, ତାଦ୍ୱାରା ଯଦି ଭଗବାନ ହରି ସନ୍ତୁଷ୍ଟ ହୁଅନ୍ତି, ସେ ହେଉଛି ପ୍ରକୃତ ଇନ୍ଦ୍ରିୟ ସଂଯମ ଅନୁଷ୍ଠାନ। ଯେଉଁ ତପସ୍ୟା ଦ୍ୱାରା ଭଗବାନ ହରି ସନ୍ତୁଷ୍ଟ ହୁଅନ୍ତି, ସେ ହେଉଛି ପ୍ରକୃତ ତପସ୍ୟା। ଯେଉଁ ଦାନ ଦ୍ୱାରା ଭଗବାନ ହରିଙ୍କୁ ସନ୍ତୁଷ୍ଟ କରାଯାଏ, ସେ ହେଉଛି ପ୍ରକୃତ ଦାନ। ଏବଂ ଯେଉଁ ବ୍ରତ ଦ୍ୱାରା ଭଗବାନ ହରିଙ୍କୁ ସନ୍ତୁଷ୍ଟ କରାଯାଏ, ସେ ହେଉଛି ପ୍ରକୃତ ବ୍ରତ। ଯେଉଁ ଯଜ୍ଞ ଦ୍ୱାରା ଭଗବାନ ଅଧକ୍ଷଙ୍କୁ ସନ୍ତୁଷ୍ଟ କରାଯାଏ, ସେ ହେଉଛି ପ୍ରକୃତ ଯଜ୍ଞ। ତାର ଅର୍ଥ ହେଲା, ଏଇ ଯେତେ ସବୁ ଦାନ ଧର୍ମ ଯଜ୍ଞ ବ୍ରତ ତପସ୍ୟା ଯମ ନିୟମ ଆଦି ରହିଛି, ଏ ସମସ୍ତର ଉଦ୍ଦେଶ୍ୟ ହେଉଛି ଭଗବାନ ହରି ବା କୃଷ୍ଣଙ୍କୁ ସନ୍ତୁଷ୍ଟ କରିବା। ଯଦି ଏସବୁ କରିବା ସତ୍ତ୍ୱେ ଆମେ ଭଗବାନ ହରିଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏସବୁ ଅନୁଷ୍ଠାନ କରୁନାହୁଁ, ତାହେଲେ ସମୟ ଏ ବହି କେବଳ ଏହା କେବଳ ବୃଥା ପରିଶ୍ରମ ମାତ୍ର। ଯଦି ଭଗବାନ ହରି ବ୍ରତ ଯଜ୍ଞ ଦାନ ତପସ୍ୟାର ଲକ୍ଷ୍ୟ ନୁହନ୍ତି, ତାଙ୍କୁ ସନ୍ତୁଷ୍ଟ କରିବା ଲକ୍ଷ୍ୟ ନୁହେଁ, ତାହେଲେ କେବଳ ବୃଥା ପରିଶ୍ରମ ମାତ୍ର ହୁଏ, ତାର ସୁଫଳ ବ୍ୟକ୍ତି ପ୍ରାପ୍ତ ହୁଏ ନାହିଁ। ତେଣୁ ଏହିପରି କହି କଶ୍ୟପ ମୁନି ଅଦିତିଙ୍କୁ ଏହି ପର୍ବତ ଅନୁଷ୍ଠାନର କଥା ବା ନୀତି ନିୟମ କଥା କହୁଛନ୍ତି। ତେଣୁ କଶ୍ୟପ ମୁନିଙ୍କ ଠାରୁ ଏହି ପର୍ବତ ବିଧି ଅନୁଷ୍ଠାନକୁ ପ୍ରାପ୍ତ ହୋଇ କୃତାର୍ଥ ହୋଇ ଅଦିତି ନିଷ୍ଠାପୂର୍ବକ ଏହି ପର୍ବତ ଅନୁଷ୍ଠାନ ଆରମ୍ଭ କରିଛନ୍ତି। ଯେପରି ଭାବରେ କଶ୍ୟପ ମୁନି ଉପଦେଶ ପ୍ରଦାନ କରିଥିଲେ, ଠିକ୍ ସେହିପରି ତାଙ୍କ ଦ୍ୱାରା ଉପଦେଶ ପ୍ରାପ୍ତ ହୋଇ ଅଦିତି ପର୍ବତ ଅନୁଷ୍ଠାନ ନିଷ୍ଠାପୂର୍ବକ ଆରମ୍ଭ କରିଛନ୍ତି ଏବଂ ଯେତେବେଳେ ଏହି ପର୍ବତ ଅନୁଷ୍ଠାନ ସେ ଉଦ୍ଯାପନ କରିଛନ୍ତି, ସେହି ସମୟରେ ପର୍ବତ ଅନୁଷ୍ଠାନ ଉଦ୍ଯାପନ କରି ଭଗବାନଙ୍କର ସ୍ତୁତି କରୁଛନ୍ତି ଅଦିତି ଭଗବାନଙ୍କୁ ପ୍ରସନ୍ନ କରିବା ପାଇଁ, ସେହି ସମୟରେ ଭଗବାନ ବିଷ୍ଣୁ ଚତୁର୍ଭୁଜ ରୂପ ଧାରଣ କରି ଅଦିତିଙ୍କ ସମ୍ମୁଖରେ ଉପସ୍ଥିତ ହୋଇଛନ୍ତି। ଅର୍ଥାତ୍ ଏହି ପର୍ବତ ଅନୁଷ୍ଠାନର ସୁଫଳ ସଙ୍ଗେ ସଙ୍ଗେ ଅଦିତିଙ୍କୁ ପ୍ରାପ୍ତ ହୋଇଛି, ଭଗବାନ ତାଙ୍କର ଗୋଚରୀଭୂତ ହୋଇଛନ୍ତି। ତେଣୁ ଭଗବାନଙ୍କୁ ସମ୍ମୁଖରେ ଦର୍ଶନ କରି ଅଦିତି ଅତ୍ୟନ୍ତ ଭାବବିହ୍ୱଳ ହୋଇଯାଇଛନ୍ତି ଏବଂ ତାଙ୍କର ଚକ୍ଷୁରୁ ଆନନ୍ଦର ଅଶ୍ରୁ ପ୍ରବାହିତ ହେଉଛି। ଏହିପରି ଅବସ୍ଥାରେ ଅଦିତି ଭଗବାନଙ୍କୁ ଦର୍ଶନ କରିବା ମାତ୍ରେ ନିଜ ଆସନରୁ ଉତ୍ଥିତ ହୋଇ ଭଗବାନଙ୍କୁ ସମ୍ମାନ ଜଣାଇ ତାଙ୍କୁ ଦଣ୍ଡବତ ପ୍ରଣାମ କରୁଛନ୍ତି ଅଦିତି, ଏବଂ ଭଗବାନଙ୍କୁ ଏହିପରି ଭାବରେ ପ୍ରଣାମ କରି ସେତେବେଳେ ଚାହୁଁଛନ୍ତି ଭଗବାନଙ୍କୁ କିଛି ସ୍ତୁତି ବା ସ୍ତବ କରିବା ପାଇଁ, ତାଙ୍କର କଣ୍ଠ ବାଷ୍ପାକୁଳ ହୋଇଯାଉଛି, କଣ୍ଠ ରୁଦ୍ଧ ହୋଇଯାଉଛି, ସେ କିଛି ସ୍ତବ କରିପାରୁନାହାନ୍ତି, ଭଗବାନଙ୍କର ସ୍ତୁତି ଗାନ କରିପାରୁନାହାନ୍ତି। ତାଙ୍କର ଶରୀରରେ ରୋମାଞ୍ଚ ଉତ୍ପନ୍ନ ହେଉଛି, ଶରୀର କମ୍ପାୟମାନ ହେଉଛି। ଏହିପରି କିଛି କାଳ ବ୍ୟତୀତ ହେବା ପରେ ଅଦିତି ଭଗବାନଙ୍କୁ ସ୍ତବ କରିବା ପାଇଁ ଆରମ୍ଭ କରିଛନ୍ତି। ତେଣୁ ସେ ଭଗବାନଙ୍କୁ ସ୍ତବ କରି ସନ୍ତୁଷ୍ଟ କରିବା ପାଇଁ ଅଦିତି ଚେଷ୍ଟା କରୁଛନ୍ତି। ତେଣୁ ସେ କହୁଛନ୍ତି, ଯଜ୍ଞେଶ ଯଜ୍ଞ ପୁରୁଷା ଚିତ ତୀର୍ଥ ପାଦ ତୀର୍ଥ ଶ୍ରବଣ ମଙ୍ଗଳ ନାମ ଧ୍ୟେୟ। ତେଣୁ ଅଦିତି କହୁଛନ୍ତି ଯେ ହେ ଯଜ୍ଞେଶ, ଆପଣ ହେଉଛନ୍ତି ଯଜ୍ଞର ପ୍ରଭୁ, ଯଜ୍ଞର ଇଷ୍ଟ, ଆପଣଙ୍କ ଉଦ୍ଦେଶ୍ୟରେ ହିଁ ସମସ୍ତ ଯଜ୍ଞ ଅନୁଷ୍ଠାନମାନ କରାଯାଏ। ତେଣୁ ଆପଣ ହେଉଛନ୍ତି ଯଜ୍ଞ ପୁରୁଷ, ଯଜ୍ଞର ପ୍ରକୃତ ଯଜ୍ଞରେ ଆପଣ ହେଉଛନ୍ତି ଲକ୍ଷ୍ୟ ବା ଯଜ୍ଞର ଭୋକ୍ତା, ପୁରୁଷମାନେ ଭୋକ୍ତା। ତେଣୁ ଆପଣ ହେଉଛନ୍ତି ଯଜ୍ଞ ପୁରୁଷ ବା ଯଜ୍ଞର ଭୋକ୍ତା। ଏବଂ ଅଚ୍ୟୁତ ତୀର୍ଥ ପାଦ, ଆପଣ ହେଉଛନ୍ତି ଅଚ୍ୟୁତ, ଅର୍ଥାତ୍ ପ୍ରତିଟି ପରିସ୍ଥିତିରେ ଆପଣ କେବେ ହେଲେ ନିଜର ସ୍ୱରୂପରୁ ଚ୍ୟୁତ ହୁଅନ୍ତି ନାହିଁ। ଆପଣ ଯେକୌଣସି ରୂପ ଗ୍ରହଣ କଲେ ମଧ୍ୟ ଆପଣଙ୍କର ଭଗବତ୍ତା ପ୍ରତିଟି ସ୍ୱରୂପରେ ରହିଥାଏ, ଆପଣ କେବେ ନିଜର ଭଗବତ୍ତାକୁ ତ୍ୟାଗ କରିନଥାନ୍ତି। ଆପଣ ପ୍ରତିଟି ସ୍ଥିତିରେ ଭଗବାନ, ଆପଣ ଯେକୌଣସି ରୂପ ଗ୍ରହଣ କରନ୍ତୁ, ଯେକୌଣସି ସ୍ଥିତିରେ ରହନ୍ତୁ ନା କାହିଁକି, ପ୍ରତିଟି ପରିସ୍ଥିତିରେ ଆପଣ ଭଗବାନ। ଯେପରି ଆମେ ଦେଖିବା ଭଗବାନ କେତେବେଳେ ମତ୍ସ୍ୟ ରୂପ ଧାରଣ କରୁଛନ୍ତି, କେତେବେଳେ କଚ୍ଛପ ରୂପ ଧାରଣ କରୁଛନ୍ତି, କେତେବେଳେ ବରାହ ରୂପ ଧାରଣ କରୁଛନ୍ତି, ତାର ଅର୍ଥ ନୁହେଁ ଯେ ଭଗବାନ ମତ୍ସ୍ୟ ରୂପ ଧାରଣ କରିଛନ୍ତି ବୋଲି ସେ ଏକ ସାଧାରଣ ମତ୍ସ୍ୟ ହୋଇଗଲେ, ବା କଚ୍ଛପ ରୂପ ଧାରଣ କରିଛନ୍ତି ବୋଲି ସାଧାରଣ କଚ୍ଛପ ହୋଇଗଲେ। ସେ ମତ୍ସ୍ୟ ଏବଂ କଚ୍ଛପ ରୂପ ଧାରଣ କଲେ ମଧ୍ୟ ଭଗବାନଙ୍କର ସମସ୍ତ ଶକ୍ତି ତାଙ୍କ ନିକଟରେ ରହିଛି। ତେଣୁ ସେ କେବେ ହେଲେ ତାଙ୍କର ସ୍ୱରୂପରୁ ଚ୍ୟୁତ ହୁଅନ୍ତି ନାହିଁ। ଏବଂ ସେ ହେଉଛନ୍ତି ତୀର୍ଥ ପାଦ, ଅର୍ଥାତ୍ ଯାହାଙ୍କର ପାଦ ହେଉଛି ତୀର୍ଥମୟ, ସମସ୍ତ ତୀର୍ଥର ଆଶ୍ରୟସ୍ଥଳ। ଭଗବାନଙ୍କର ପାଦ ସ୍ପର୍ଶ କରି ଗଙ୍ଗା ନଦୀ ପ୍ରବାହିତ ହେଉଥିବାରୁ ଗଙ୍ଗା ନଦୀ ତୀର୍ଥମୟ ହେଇଛି, ବା ଗଙ୍ଗାରେ ସ୍ନାନ କରି ଲୋକମାନେ ପବିତ୍ର ହେଉଛନ୍ତି। କାରଣ ଗଙ୍ଗା ନଦୀର ଜଳ ଭଗବାନଙ୍କର ଚରଣାମୃତ ଜଳ, ଚରଣକୁ ସ୍ପର୍ଶ କରି ପ୍ରବାହିତ ହେଇଛି ଗଙ୍ଗା ନଦୀ। ତେଣୁ ଗଙ୍ଗା ନଦୀ ମଧ୍ୟ ତୀର୍ଥରେ ପରିଣତ ହୋଇଯାଇଛି। ତେଣୁ ଯେଉଁମାନେ ଭଗବାନ କୃଷ୍ଣଙ୍କର ଚରଣ ସ୍ପର୍ଶକୁ ପ୍ରାପ୍ତ ହୋଇଥାନ୍ତି ସେମାନେ ସମସ୍ତେ ତୀର୍ଥ ସ୍ୱରୂପ। ତୀର୍ଥାଶ୍ରବ ଶ୍ରବଣ ମଙ୍ଗଳ ନାମ ଧ୍ୟେୟ। ତେଣୁ ସେ ଭଗବାନ ଅଦିତି ପ୍ରାର୍ଥନା କରୁଛନ୍ତି, ହେ ପ୍ରଭୁ, ଆପଣ ସମସ୍ତ ମହାତ୍ମାମାନଙ୍କର, ଭକ୍ତମାନଙ୍କର ପରମ ଆଶ୍ରୟସ୍ଥଳ। ତେଣୁ ସମସ୍ତ ଭକ୍ତମାନେ, ମହାତ୍ମାମାନେ ଆପଣଙ୍କ ଚରଣାର ବିନ୍ଦରେ ଆଶ୍ରୟ ଗ୍ରହଣ କରି ସେମାନେ ପବିତ୍ର ହୋଇଥାନ୍ତି, ସେମାନେ ମଧ୍ୟ ଚଳନ୍ତି ତୀର୍ଥ ସ୍ୱରୂପ ହୋଇଥାନ୍ତି। ତେଣୁ ଭକ୍ତମାନଙ୍କୁ ମଧ୍ୟ ତୀର୍ଥ ପଦ ମଧ୍ୟ କୁହାଯାଇଥାଏ, ତୀର୍ଥି କୁର୍ବନ୍ତି ତୀର୍ଥାଣି। ଯେତେବେଳେ ଭକ୍ତମାନେ ବିଚରଣ କରନ୍ତି ଏ ସଂସାରରେ, ସେ ସ୍ଥାନ ମଧ୍ୟ ସବୁ ପବିତ୍ର ହୋଇଯାଏ। ଯେତେବେଳେ ଭକ୍ତମାନେ ବୈଷ୍ଣବ ପବିତ୍ର ହୋଇଯାଏ, ବୈଷ୍ଣବମାନଙ୍କର ସ୍ନାନ କରିବା ହେତୁ। ତେଣୁ ଏହିପରି ଭାବରେ ଭଗବାନ ହେଉଛନ୍ତି ତୀର୍ଥସ୍ରବ, ଏବଂ ଯାହାଙ୍କର କଥା ଶ୍ରବଣ କଲେ ତାହା ସମସ୍ତଙ୍କର ମଙ୍ଗଳ ବିଧାନ କରିଥାଏ। ଯେଉଁ ଭଗବାନଙ୍କର ନାମ କୀର୍ତ୍ତନ କଲେ ସମସ୍ତଙ୍କର ମଙ୍ଗଳ ବିଧାନ ହୋଇଥାଏ। ତେଣୁ ଅଦିତି କହୁଛନ୍ତି ଶ୍ରବଣ ମଙ୍ଗଳ ନାମ ଧ୍ୟେୟ, ଆପଣଙ୍କର ଗୁଣ ଶ୍ରବଣ କଲେ, ଆପଣଙ୍କର ନାମ କୀର୍ତ୍ତନ ଶ୍ରବଣ କଲେ ସମସ୍ତଙ୍କର ମଙ୍ଗଳ ହୋଇଥାଏ, ସମସ୍ତଙ୍କର ସବୁକିଛି ଶୁଭ ହୋଇଥାଏ। ତେଣୁ ଭଗବାନ କୃଷ୍ଣଙ୍କର ନାମ କୀର୍ତ୍ତନ ସେଥିପାଇଁ ଉଚ୍ଚ ସ୍ତରରେ କରାଯାଇଥାଏ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ଯେଉଁମାନେ ଭଗବାନଙ୍କର ଏହି ନାମ କୀର୍ତ୍ତନ କରିଥାନ୍ତି ସେମାନେ ପବିତ୍ର ହୋଇଥାନ୍ତି, ଏବଂ ଯେଉଁମାନେ ଶ୍ରବଣ କରିଥାନ୍ତି ଭଗବାନଙ୍କର କଥା ଶ୍ରବଣ କରିବା, ତାଙ୍କର ନାମ କୀର୍ତ୍ତନ ଶ୍ରବଣ କରିବା ସମସ୍ତଙ୍କ ପାଇଁ ମଙ୍ଗଳଦାୟକ ହୋଇଥାଏ। आपन्न लोक अभिजिन उपशम दया उदयात्य। तेणु हे प्रभु आपण समस्त शरणागत लोक मानकर दुख को नाश करिथांत, दुख को विनष्ट करिथांत। आपण उदय हेवा मात्रे अर्थात आपणकर कृपा प्राप्त हेवा मात्रे शरणागत लोक मानकर दुख दूरीभूत होता है। तेणु हे प्रभु आपण होती दीननाथ संग क्रदीश भगवान नसीदीननाथ। हे प्रभु आपण होती दीन अर्थात दुखी मानकर जो मैंने विनय अत्यंत विनम्र स्वभाव संपन्न आपण से मानकर नाथ से मानकर प्रभु। कारण जो मैंने अकिंचन त्वंग अकिंचन गोचर भगवान होती अकिंचन गोचर जो मैंने अकिंचन दीन अर्थात जो मानकर संसार रे केही नहंती कौनसी वस्तु तंकर आश्रय स्थल ना कौनसी ठारे तंकर आश्रय ना संसार रे केही निजर बोली नहंती। कारण व्यक्ति जेतेबेले संसार रे भावे जे मोर धन संपत्ति रहिछि तेणु से धन संपत्ति उपर आश्रय करिथाय धन संपत्ति उपर निर्भर करिथाय। जेतेबेले व्यक्ति भावे मोर परिवार रहिछि बा मोर परिवार सदस्य मान रहिछन्ति सेमाने मते विपदरे पड़िले साहाज्य करिवे बा मोर धन मते साहाज्य करिवे विपदरे पड़िले सेपरि व्यक्ति माने भगवान कर सर्वांतकरण रे आश्रय ग्रहण करि पारंति नाही। जेपर्यंत हमर ए भाव रहिछि जे मोर परिवार रहिछि तनु से परिवार उपर